नमो भगवते वासुदेवाय। ओम नमो भगवते वासुदेवाय।
श्री गोविंदाय, श्री कृष्ण प्रणाम, श्री जगन्नाथ प्रणाम, श्री राम प्रणाम, श्री राधा कृष्ण प्रणाम, श्री सुधराम प्रणाम, श्री सुलक्ष्मण प्रणाम, तथा समस्त भक्तवृंद गोपाल महाराज श्री गुरुदेव प्रताप पद्मले मैं प्रणाम निवेदन करी। आज आम अंतिम दिवस भगवान विष्णु जन्म कथा कहवा तेणु ये जो भागवत नृसिंह देव कथा सप्तम स्कंद वर्णना कर दशटी अध्याय वर्णना कर भागवत कर कथा कह विषय तेणु मुख्य कथा कथा चलती तेनाली सप्तम स्कंद पंचम अध्याय पर्यंत कथा चलती गत काली गोटे श्लोक करते तीनो श्लोक जो बहुत गुरुत्वपूर्ण श्लोक प्रहलाद महाराज गोटे सब कल आलोचना करते केमी भगवान पाखे नदी जो आसूसी केमी से आस भावे से भावुले भगवान पाखे जो नदी आसूसी प्रहलादर तर मती नष्ट हो जाती भ्रम हो जाती प्रकृत हिरण्यकश्यप नदी भ्रम हो जाए सी भावुला प्रहलाद नदी भ्रम हो जाए तेणु ये विषय में तीनो श्लोक कहते प्रहलाद महाराज बहुत गुरुत्वपूर्ण श्लोक आम गत काली गोटे श्लोक आलोचना करते नदी न कृष्ण परत सुतवा मिथो विपद्ये गृह प्रदान मदांत गोवी विशता सदृशम पुनः पुनः स्थितर्पणान ये गृहव्रत विषय आम कल कहते से जप कर भक्त मान जप कर तपात हो भक्त मान कृष्ण विषय जप कर ସେମାନେ ଏ ଭୌତିକ ବିଷୟରେ ଚିନ୍ତା ଚାଲିଛି ତାଙ୍କର ଆପଣଙ୍କର ଗତକାଲି କହୁଥିଲେ ମନି 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 ସ୍ୱିଟର ଦେନ୍ ମନି ବ୍ରାଇଟର ଦେନ୍ ସନ୍ସାରୀ ଇଦମ ଅଧ୍ୟ ମହାରଥ ଇଦମ ପ୍ରାଚୀ ମନୋରଥମ ଇଦମ ଦେହଭୂମି ଭବିଷ୍ୟତି ପୁନର୍ଧନ ଏସବୁ ବହୁତ ତାଙ୍କର ଦପ ରହିଛି ଏହିଭଳି ଭାବରେ ଗୃହବତ ସେମାନେ ତାଙ୍କର ଭଗବାନ ପାଖରେ ମନ ଆସିପାରିବ ନାହିଁ ପରତ ସ୍ରୋତ ବା ଅନ୍ୟମାନଙ୍କ ଦ୍ୱାରା ହଉ ବା ନିଜ ଚେଷ୍ଟାରେ ହଉ ବା ଉଭୟ ନିଶ୍ଚିତ ଚେଷ୍ଟାରେ ମଧ୍ୟ ହେଇପାରିବ ନାହିଁ କାହିଁକି ନା ଅଦାନ୍ତ ଗୋବି ଇନ୍ଦ୍ରିୟମାନଙ୍କୁ ସେ ଦମନ କରିପାରିନାହାନ୍ତି ଅସନ୍ତୁଳିତ ଇନ୍ଦ୍ରିୟ ତାଙ୍କର ରହିଛି ତେଣୁ ବିଷକାନ୍ତ ଆମିଷ ତେଣୁ ସେମାନେ ନର୍କକୁ ଗତି କରୁଛନ୍ତି ସେମାନେ ଜାଣିପାରୁନାହାନ୍ତି ଏ ନର୍କକୁ ଯଦି ଗତି କରୁଛନ୍ତି ହିରଣ କହୁଛନ୍ତି ହଁ ନର୍କକୁ ନର୍କ କେଉଁଠି ଅଛନ୍ତି ସବୁବେଳେ ଅଛନ୍ତି ଦୀର୍ଘରେ ଯେଉଁମାନେ ଅଛନ୍ତି ସ୍ୱର୍ଗରେ ଅଛନ୍ତି ତାଙ୍କେ କହୁଥିଲେ ତେଣୁ ସ୍ୱର୍ଗ ଯଦି ସେ କହିବେ ନାନୁ ଗୃହବତା କଦାଚିତ ସ୍ୱର୍ଗ ବି ଭଲନ୍ତି ସ୍ୱର୍ଗକୁ ମଧ୍ୟ ଯାଆନ୍ତି କେତେବେଳେ ତେଣୁ କହୁଥିଲେ ନର୍କକୁ ସେମାନେ ଯାଉଛନ୍ତି ବୋଲି ତେଣୁ ପ୍ରହଲାଦ ମହାରାଜ କହୁଛନ୍ତି ବେଶାଳୟ ସ୍ୱର୍ଗ ବା ତୁଲ୍ୟ କେବେଟି ବେଶାଳୟ ହଉ ବା ସ୍ୱର୍ଗ ହଉ କିଏ ତୁଲ୍ୟ ବଳି ତେଣୁ ସେ ତମିଶ୍ରମ ତେଣୁ ପୁନଃ ପୁନଃ ଚାର୍ଜିତ ଚର୍ବଣାନା ଏ ଯେଉଁ ଭୌତିକ ଜଗତରେ ଯେଉଁ ଆନନ୍ଦ ଖୋଜି ବୁଲୁଛନ୍ତି ମୁଁ ଗତକାଲି କହିଥିଲେ ଆଖୁ ଆଖୁ ଖଣ୍ଡ ଆଣି ସେ ଚୋବେଇକିରି ରସ ଚୋଷି ନେଇଛି ତାକୁ ଯେଉଁ ପିନ୍ଧିଦେଲା ପରେ ସେ ଯେଉଁ ରହିଛି ତାକୁ ଜଣେ ଚୋଷଣ କଲେ ବା ତାକୁ ଜଣେ ଚର୍ବଣ କରିବ ତାହେଲେ କ'ଣ ରସ ବାହାରିବ ଭୌତିକ ଜଗତର ଆନନ୍ଦ ହେଉଛି ସେହିଭଳି ଭାବରେ ଚର୍ବିତ ଚର୍ବଣନା ତେଣୁ ପ୍ରହ୍ଲାଦଙ୍କର କଥା ଶୁଣି ହିରଣ୍ୟ କଶ୍ୟପ କ୍ରୋଧ ଏତେ କହୁଛନ୍ତି ସେ କ୍ରୋଧ ସେତେ ଆହୁରି ବଢ଼ି ଗୁଡ଼ିକା ଯାଉଛି କ୍ରୋଧ ବଢ଼ି ଗୁଡ଼ିକା ଯାଉଛି କ୍ରୋଧ କିନ୍ତୁ ପ୍ରହ୍ଲାଦଙ୍କ ଉପରେ ତାର କିଛି ପ୍ରତିକ୍ରିୟା କରୁନାହିଁ ପ୍ରହ୍ଲାଦ ଶାନ୍ତ ଭାବରେ କଥା କହୁଛନ୍ତି କୃଷ୍ଣ କଥା କହୁଛନ୍ତି ଯଦିଓ ବହୁତ ବିଷମ ପରିସ୍ଥିତି ତାଙ୍କ ପିତା ଖାଲି ଫଁ ଫଁ ହେଉଛନ୍ତି ସଂ ସଂ ହେଉଛନ୍ତି କ୍ରୋଧର ଯେଉଁ ରହିଛି ଲକ୍ଷଣ ରହିଛି ତଥା ପ୍ରହ୍ଲାଦ କୋଳରେ ରହିଛନ୍ତି ତାଙ୍କର ଘରେ ରହି ସବୁ ଜାଣିପାରୁଛନ୍ତି ପିତା ବହୁତ କ୍ରୋଧରେ ଅଛନ୍ତି କିନ୍ତୁ ତଥାପି ତାଙ୍କୁ ଯେଉଁ ଜ୍ଞାନ ଦେବା କଥା ସେ ଜ୍ଞାନ ପ୍ରଦାନ କରୁଛନ୍ତି ହିରଣ୍ୟକଶ୍ୟପ ମାଧ୍ୟମରେ ସମସ୍ତ ମାନବ ସମାଜକୁ ପ୍ରଦାନ କରାଯାଉଛି ଏ ଜ୍ଞାନ ତେଣୁ ହିରଣ୍ୟକଶ୍ୟପ ନ କହିଲେ ମଧ୍ୟ ହିରଣ୍ୟକଶ୍ୟପର ଭାବକୁ ପ୍ରହ୍ଲାଦ ବୁଝିପାରୁଛନ୍ତି ତେଣୁ ହିରଣ୍ୟକଶ୍ୟପ ଭାବୁଛନ୍ତି ନନୁ ରେ ମୂଢ଼ ମା ଇନ୍ଦ୍ରାଦିବନ୍ଦିତ ପାଦପୀଠ
ପିତର ହି ବକ୍ରୋକ୍ତି ବିଷୟ କୁଷେ
ଆରେ ମୂର୍ଖ ମୋତେ ଇନ୍ଦ୍ରମାନେ ବନ୍ଦନା କରୁଛନ୍ତି ମୋତେ ତୁ ବକ୍ରୋକ୍ତି କରୁଛୁ ମୋତେ ତୁ ଉପହାସ କରୁଛୁ କହୁନାହାନ୍ତି ମନେ ମନେ ଭାବୁଛନ୍ତି ବକ୍ର ଶୁଣରେ ମୋତେ ଆରେ ମୂର୍ଖ ଶୁଣ ତୁ ଯେଉଁ ଜ୍ଞାନ ଦେଉଛୁ ମୁଁ ତୋତେ ଜ୍ଞାନ ଦେଉଛି ଶୁଣ କହୁନାହାନ୍ତି ମନରେ ଭାବୁଛନ୍ତି ଆଚାର୍ଯ୍ୟମାନେ ଟିକାରେ ସେଇଟା କହୁଛନ୍ତି ତେଣୁ ଶୁକ୍ରାଚାର୍ଯ୍ୟ ଶିଷ୍ୟ ମହାବିଦ୍ୱାନ ତଦ୍ଗୁରଭ କିଂ ସର୍ବଶାସ୍ତ୍ର ତାତ୍ପର୍ଯ୍ୟ ନ ଜାଣନ୍ତି ଶୁକ୍ରାଚାର୍ଯ୍ୟ ଯେ ଭଗବାନଙ୍କର ବିଭୂତି ତାଙ୍କର ପୁତ୍ର ଯେଉଁ ଷଣ୍ଢ ଏବଂ ଅମରକ ସବୁ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି ସର୍ବଶାସ୍ତ୍ର ଜାଣିଛନ୍ତି ପାଠ ଜାଣିଛନ୍ତି କେଉଁ କେଉଁ ପୁରାଣରେ କେଉଁ ଶ୍ଳୋକ ଅଛି କେତେ ନମ୍ବର ଶ୍ଳୋକ କହିଦେବେ ଆମର ବହୁତ ବିଦ୍ୱାନ ବ୍ୟକ୍ତି ଅଛନ୍ତି ଏଗୁଡ଼ିକ ସବୁ କହିଦେବେ ଆଉ ସିଏ କ'ଣ ଜାଣିପାରୁନାହାନ୍ତି ତୁ କହୁଛୁ ସେ ଜାଣିପାରୁନାହାନ୍ତି ନ ଜାଣନ୍ତି ଯଥା ତୋଭ୍ୟ ଆଦିତମ୍ ନ ତମ ସ୍ୱାଦ ମାନେ ସେ ସିଏ ଯେଉଁ ପାଠ ପଢ଼ୁଛନ୍ତି ସବୁ ଶାସ୍ତ୍ର ସେ ପଢ଼ିକି ତୋତେ କହୁଛନ୍ତି ସେ ନୂଆ ଜିନିଷ କିଛି ଜାଣିନାହାନ୍ତି ତୋତେ କହୁଛନ୍ତି ତୁ ଏଇଟା ଗ୍ରହଣ କରୁନାହୁଁ ସବୁ ଶାସ୍ତ୍ର ସେ ଜାଣନ୍ତି ତୁ ସେଇଟା ଗ୍ରହଣ କରୁନାହୁଁ ନିହାତି ତେଣୁ ମନରେ ଭାବ ରହିଛି ଇଣ୍ଡ ମନୋଭାବ ପ୍ରହ୍ଲାଦ ମହାରାଜ ବୁଲି କରୁଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ ଏ କଥାଟି କହୁଛନ୍ତି ନା ଦେବୀ ଧୋ ସ୍ୱାର୍ଥକତି ଦୁରାଶୟା ଦେ ବହିରର୍ଥ ମାନିନ ଅନ୍ଧାର ଚାନ୍ଦେ ରୂପ ନିୟମାନ ଏପି ସ୍ୱତନ୍ତ୍ରିଆ ମୃଦା ନିବଦ୍ଧ ତେ ସ୍ୱସ୍ୟ ଅର୍ଥରୂପାନ୍ ଗତି ବିଷ୍ଣୁ ନ ବିରୁ ଆମର ପ୍ରକୃତରେ କେଉଁ ସ୍ୱାର୍ଥ ସେଇଟା ଆମେ ଜାଣିପାରୁନାହିଁ ଆମେ ଇନ୍ଦ୍ରିୟ ତୃପ୍ତିରେ ଭାବୁଛେ ଇଏ ହେଉଛି ଆମର ଶ୍ରେଷ୍ଠ ସ୍ୱାର୍ଥ ଏଇଥିରେ ଆମର ପ୍ରକୃତ ହିତ ସାଧନ ହେବ କିନ୍ତୁ ପ୍ରକୃତରେ ଆମର ସ୍ୱାର୍ଥ ହେଉଛି ସେଇଟା ଭଗବାନ ବିଷ୍ଣୁରେ ସେବା କରିବା ବିଷ୍ଣୁଙ୍କର ସେବା କରିବା ଏଇଟା ହେଉଛି ପ୍ରକୃତ ସ୍ୱାର୍ଥ କିନ୍ତୁ ଅନର୍ଥ ରୂପାଂ ଗତି ସ୍ୱର୍ଗାଦି ଦେବ ଜାଣନ୍ତି କି ଭାବ କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ସେମାନେ ସବୁ ଶାସ୍ତ୍ର ଅଧ୍ୟୟନ କରି ସେମାନେ ଭାବନ୍ତି ଶାସ୍ତ୍ରର ଯେଉଁ ମୁଖ୍ୟ ଅର୍ଥ ଇଏ ହେଉଛି ସ୍ୱର୍ଗକୁ ଯିବା ଭଗବତ ଗୀତା ଭଗବାନ ସୁତା କହିଲେ ଜାମିମାନ ପୁଷ୍ପିତାଂ ବାଚନ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦରତା ପ୍ରାର୍ଥ ନାୟକ ଅସ୍ତିତି ବାହାରନ ଅସ୍ତିତି ବାହାରନ ଜାମିମାନ ପୁଷ୍ପିତାଂ ପ୍ରବଦନ ଅଭିପସ୍ଥିତ ଯଦିଓ ସେମାନେ ସମସ୍ତ ବେଦ ଅଧ୍ୟୟନ କରିଛନ୍ତି କିନ୍ତୁ ସେମାନେ ବୁଦ୍ଧିମାନ ନୁହନ୍ତି ବିପସ୍ଥିତ ନୁହଁ ଅଭିପସ୍ଥିତ କାରଣ ବେଦର ଯେଉଁ ସାର ଜିନିଷଟା ସେମାନେ ବୁଝିପାରୁନାହାନ୍ତି ସେମାନେ ଭାବୁଛନ୍ତି ପୁଷ୍ପିତାଂ ବାଚନ ବହୁତ ସୁନ୍ଦର କଥା ରହିଛି ସ୍ୱର୍ଗର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ସେଇଟାକୁ ପଢ଼ି ସେମାନେ ଭାବନ୍ତି ଇଏ ହେଉଛି ସବୁଠୁ ସାର ଜିନିଷ ଆଠଟା ହେଉଛି ସାର ବସ୍ତୁ ନାହିଁ ଏଭଳି ଭାବରେ ତାଙ୍କର ଧାରଣା ତେଣୁ ଯଦି ଦୁରାଶୟା ଦୃଷ୍ଟାନ୍ତକରଣ କାହିଁକି ସେଇଟା ଜାଣିପାରୁନାହାନ୍ତି ସ୍ୱାର୍ଥପତି ବିଷ୍ଣୁ ହିରଣ୍ୟ ସବୁ ଚିନ୍ତା କରିବେ ପ୍ରହ୍ଲାଦ କହୁଛନ୍ତି କାହିଁକି ନା ଦୁରାଶୟା ଦୁରାଶୟା କହିଲେ ଦୁଷ୍ଟ ଅନ୍ତକରଣ ହୃଦୟ ଶୁଦ୍ଧ ହୋଇନାହିଁ ହୃଦୟରେ ବହୁତ କାମବାସନା ରହିଛି ଦୁଷ୍ଟ ଅନ୍ତକରଣ ବହିର୍ବିଷୟ ସୁଖ ଅନର୍ଥମେବ ଅର୍ଥମ ମନ୍ତୁ ଶିଳମ ଅନର୍ଥକୁ ଅର୍ଥ ବୋଲି ଭାବୁଛନ୍ତି ଭୌତିକ ଜଗତରେ ସେମାନେ ଭାବୁଛନ୍ତି ଏଇଥିରେ ଆନନ୍ଦ ରହିଛି ଅତସ୍ତଃ ଏବ ଯଦି ବିଷ୍ଣୁ ନ ବିଦୁ ତଥା କଥମ ତତ୍ ଶିଷ୍ୟ ଜ୍ଞାସତିଥି ସଦୃଷ୍ଟାନ୍ତ ମାହ ଯଦି ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ମଧ୍ୟ ଜାଣିପାରୁନାହାନ୍ତି ଆଉ ତାଙ୍କର ଶିଷ୍ୟମାନେ କ'ଣ ଜାଣିବେ ତେଣୁ ଦୃଷ୍ଟାନ୍ତ ଦେଉଛନ୍ତି ଉଦାହରଣ ନ ଦେଲେ ଆମେ ବୁଝିପାରିବା ନାହିଁ ସେଥିପାଇଁ ଉଦାହରଣ ଦିଆଯାଏ ଜୟ ଶ୍ରୀ ସୀତାରାମ କ'ଣ ମାନୁ କି କ'ଣ ଦେଲେ ନା ଅନ୍ଧେଇ ରୂପ ନିୟମାନ ଉପଦିଷ୍ଟ ମାର୍ଗ ସନ୍ତୋ ଅନ୍ଧ ଯଥା ଗର୍ତ୍ତେ ପଦ୍ଧତି ଜଣେ ଅନ୍ଧ ଜଣେ ଅନ୍ୟମାନଙ୍କୁ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇବେ ତାହେଲେ ଫଳ ହେବ ଫଳ ଗର୍ତ୍ତରେ ପଡ଼ିବା ଖାଲରେ ପଡ଼ିବା ହିଁ ସାର ହେବ ତଥୈବ ବାଚି ବେଦ ଲକ୍ଷଣାୟାଂ ତନ୍ତ୍ରିୟାଂ ଦୀର୍ଘରଜୁଂ ଗୁରୁଣୀ ଦାମାନି ବ୍ରାହ୍ମଣାଦି ନାମାନି ଯସ୍ୟାଂ ତସ୍ୟାଂ କର୍ମଭି ବ୍ରହ୍ମ ଏବ ଭବନ୍ତି ଅର୍ଥ ତେଣୁ ବେଦରେ ଯେଉଁ ଭଗବାନ କହିଲେ ତ୍ରିଗୁଣ ବିଷୟ ବେଦା ଏହି ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ଏହି ତ୍ରିଗୁଣରେ ସେମାନେ ଗୁରୁଦାନ ବନ୍ଧା ପୂର୍ଣ୍ଣ ଭାବରେ ବନ୍ଧା ହୋଇକି ରହିଛନ୍ତି ସେମାନେ ତ ଜାଣନ୍ତି ନାହିଁ ଏ ଗୁଣର ଉର୍ଦ୍ଧ୍ୱରେ କ'ଣ ବସ୍ତୁ ରହିଛି ଆଉ ସେମାନେ
ପରେ ଶିଷ୍ୟ ସେମାନେ କ'ଣ ବୁଝିବେ? ତେଣୁ ଏହି ଶ୍ଳୋକଟି କହିଲେ, ନା ଦେବି ଧୂ ସାତ ଗତିଙ୍ଗି ବିଷ୍ଣୁ ଦୁରାଶୟାଦେ ବହିରକ୍ଷମାରିଣ ଅନ୍ଧାର ଥାନୀୟମାନ ଏପି ସ୍ୱତନ୍ତ୍ରା କ୍ରୋଧାନ ଲବ୍ଧା। ପ୍ରଭାତ ମହାରାଜ କହୁଛନ୍ତି, ଅନାଦିକାଳ ଧରି ସର୍ବତ୍ର କୁଳଗୁରୁ ଗ୍ରହଣ କରିବାର କଥା ଚଳି ଆସୁଛି, କିନ୍ତୁ ପ୍ରହ୍ଲାଦ ମହାରାଜ ଏହି ପ୍ରକାର ଶୌକ୍ର ଗୁରୁ ଗ୍ରହଣ କରିବାକୁ କିମ୍ବା ତାଙ୍କର ଉପଦେଶ ପାଳନ କରିବାକୁ ଅସ୍ୱୀକାର କରିଥିଲେ। ଗୁରୁ କହିଲେ ଗୁରୁଙ୍କର ପୁତ୍ର ଗୁରୁ ହେବ ତା ନୁହଁ, ଗୁରୁ କହିଲେ ଶୁକ୍ର କହିବ ଶୁକ୍ର ତାଙ୍କର ପୁତ୍ର, ତେଣୁ ସିଏ ଆମ ଗୁରୁ ନା। ଗୁରୁ କହିଲେ ମହାପ୍ରଭୁ କହିଲେ କିବା ବିଗ୍ରହ କିବା ନାସି ଶୁକ୍ର କେବେ ନ ଦେଇ କୃଷ୍ଣ ତତ୍ତ୍ୱବେତା ସେହି ଗୁରୁ ହାର ସିଏ ସନ୍ନ୍ୟାସ ହଉ କି ବ୍ରାହ୍ମଣ ହଉ କି ଚଣ୍ଡାଳଟ ହଉ ଶୁଦ୍ରଟ ହଉ, କିନ୍ତୁ ଯିଏ କୃଷ୍ଣ ତତ୍ତ୍ୱ ଜାଣନ୍ତି ସିଏ ହେଉଛନ୍ତି ଗୁରୁ। ଯିଏ କୃଷ୍ଣ ତତ୍ତ୍ୱ ଜାଣିନାହାନ୍ତି ପ୍ରକୃତ ଗୁରୁ ହେଉଛନ୍ତି ଶ୍ରୋତ୍ରିୟ ଗୁରୁ, ଶ୍ରୋତ୍ର ପନ୍ଥାରେ ଯିଏ ଆସୁଛନ୍ତି ସିଏ ହେଉଛନ୍ତି ଗୁରୁ। ଆମର ଯେଉଁ ଗୁରୁ ପରମ୍ପରା ଦେଖୁଛନ୍ତି ଇଏ ହେଉଛି ଶ୍ରୋତ୍ରିୟ ପନ୍ଥା, କାହିଁକି ନା ଭକ୍ତିକନ ଠାକୁର ଭକ୍ତିକନ ଠାକୁରଙ୍କର ଗୁରୁ ଆଉ ଜଣେ ଅଛନ୍ତି ବିପିନ ବିହାରୀ ନା କ'ଣ ତାଙ୍କ ନା, କିନ୍ତୁ ଆମେ ଯେଉଁ ଦେଖୁଛେ ଗୁରୁ ପରମ୍ପରାରେ ଭକ୍ତିବିନୋଦ ଠାକୁରଙ୍କର ଗୁରୁ ହେଉଛନ୍ତି ଜଗନ୍ନାଥ ଦାସ ବଳଦେବ ମହାରାଜ। ଏହି ଶ୍ରୋତ୍ରିୟ ପନ୍ଥା ସେ ଯଦିଓ ଦୀକ୍ଷା ଦେଇଛନ୍ତି କିନ୍ତୁ ସେ ତାକୁ ଗ୍ରହଣ ସେଟା ଗୁରୁ ପରମ୍ପରାରେ ଆସୁନାହାନ୍ତି, କିନ୍ତୁ ଜଗନ୍ନାଥ ଦାସ ବଳଦେବ ତାଙ୍କର ଗୁରୁ ପରମ୍ପରାରେ ଆସୁଛନ୍ତି, ହେଉଛି ଆମର ଶ୍ରୋତ୍ରିୟ ପନ୍ଥା। ତେଣୁ ଏହି ଶ୍ରୋତ୍ରିୟ ପନ୍ଥାରେ ସ୍ୱତି ପନ୍ଥା ଏହି ଚାରୋଟି ରହିଛି ପରମ୍ପରା ରହିଛି, ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ଚାରୋଟି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା ବାହନ। ଶ୍ରୀ କହିଲେ ଲକ୍ଷ୍ମୀଦେବଙ୍କ ଠାରୁ ଗୋଟିଏ ସମ୍ପ୍ରଦାୟ ଆସୁଛନ୍ତି, ବ୍ରହ୍ମ ଆମେ ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଭଗବାନ ପ୍ରଥମେ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, ବ୍ରହ୍ମା ତାଙ୍କର ପୁତ୍ର ନାରଦକୁ ଦେଇଥିଲେ, ଏହିଭଳି ଭାବରେ ପରମ୍ପରାରେ ଆମ ପାଖରେ ଏହି ଜ୍ଞାନ ଆସୁଛି, ଏହି ସ୍ୱତ୍ରିୟ ପନ୍ଥା। ତେଣୁ ଏହି ପନ୍ଥାରେ ହିଁ ଆମେ ଏବଂ ପରମ୍ପରା ପ୍ରାର୍ଥନା ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ଆମେ ପରମ୍ପରାରେ ଏ ଜ୍ଞାନକୁ ନେବା, ପରମ୍ପରା ବହିର୍ଭୂତ ପରମ୍ପରା ବିହୀନା ଯେ ମନ୍ତ୍ର ସେ ନିଷ୍ଫଳା ମତା, ପରମ୍ପରାରେ ଯେଉଁ ଜ୍ଞାନ ଆସୁନାହିଁ ଯଦିଓ ଶାସ୍ତ୍ର ଜ୍ଞାନ କିନ୍ତୁ ତା'ର କିଛି ଫଳ ହେବ ନାହିଁ ସେ ନିଷ୍ଫଳା ମତା। ତେଣୁ ଏ କଥା ଯେତେବେଳେ କହିଲେ ପ୍ରହ୍ଲାଦ ହିରଣ୍ୟକଶିପୁ କ'ଣ ଚିନ୍ତା କରୁଛନ୍ତି ନା, ମନୁ ଯଦି ବିଷ୍ଣୁର ଏକ ସ୍ୱାର୍ଥରୂପ ଗତି ଶାସ୍ତ୍ର ଉଚ୍ଚତେ ତଦା ତତ୍ ଗୁରୁଣାଙ୍କ ସର୍ବଶାସ୍ତ୍ର ଜ୍ଞାନ ମତି ବିଷ୍ଣୁନିଷ୍ଠ ଓ ପଦ୍ୟତେ ତତ୍ ଚେଷ୍ଟା ବିଷ୍ଣୁନିଷ୍ଠ ମତିତ୍ୱା ଭାବାଦେ ଭାବାଦେବ ବିଷ୍ଣୁ ଭକ୍ତି ରଶାସ୍ତ୍ରୀୟ ଇତି ଅନୁମୀୟତେ। ମୁଁ ଯଦି କହୁଛ ସବୁ ଶାସ୍ତ୍ରର ତାତ୍ପର୍ଯ୍ୟ ହେଉଛି ବିଷ୍ଣୁ ଭକ୍ତି, ତାହେଲେ ଏଇ ଯେଉଁ ଷଣ୍ଡ ଏବଂ ଅମର ତୁମ ଗୁରୁ ଏ ଯେଉଁ ସବୁ ଶାସ୍ତ୍ର ପଢ଼ିଛନ୍ତି ତାହେଲେ ସେ କାହିଁ କହିପାରୁନାହାନ୍ତି ସେଇଟା, ତେଣୁ ଏଇଟା ବିଷ୍ଣୁନିଷ୍ଠା ମତି କ'ଣ ବିଷ୍ଣୁ ଭକ୍ତି ଅଶାସ୍ତ୍ରୀୟ, ଯେଉଁ ବିଷ୍ଣୁ ଭକ୍ତି ଏଇଟା ଶାସ୍ତ୍ରୀୟ ଜିନିଷ ନୁହଁ ବୋଲି ଇଏ ଚିନ୍ତା କରୁଛନ୍ତି ପ୍ରକୃତା ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି। ତେଣୁ ପ୍ରହ୍ଲାଦ କୋଳରେ ବସନ୍ତି ତାଙ୍କର କ୍ରୋଧ ବଢ଼ି ବଢ଼ି ଯାଉଛି, ଏହିଭଳି ଭାବରେ କାରଣ କ୍ରୋଧ ହେଲା ମାନେ ସବୁ ପ୍ରକାର ବିପରୀତ ବୁଦ୍ଧି ଆସିବ, କ୍ରୋଧା କ'ଣ ରଜଗୁଣ ସବୁ ଆସୁଛି ନା, ରଜଗୁଣ ତମଗୁଣର ବୁଦ୍ଧି ହେଉଛି ସବୁବେଳେ ବିପରୀତ ବୁଦ୍ଧି, ତେଣୁ ସେ ଜଣେ ଯାହା କହିବେ ସେ ବିପରୀତ କଥା ଚିନ୍ତା କରେ, ବିଶେଷ ଭାବରେ ଅସୁରମାନଙ୍କର ବୁଦ୍ଧି ହେଉଛି ବିପରୀତ ବୁଦ୍ଧି। ତେଣୁ ପ୍ରହ୍ଲାଦ ହିରଣ୍ୟକଶିପୁଙ୍କର ଇଏ ବହୁତ ସୁନ୍ଦର ଉପରେ ଦେଉଛନ୍ତି ପ୍ରହ୍ଲାଦ ମହାରାଜ ବାବାଠୁ କହୁଛନ୍ତି, ଯେଉଁମାନେ ମୁଖ୍ୟ ବ୍ୟକ୍ତି ତାଙ୍କୁ ଯଦି ଉପଦେଶ ଦେବା ସେ ତାଙ୍କର କୋପ ବଢ଼େଇବ ଶାନ୍ତ ତାଙ୍କୁ ଶାନ୍ତ କରାଇବ ନାହିଁ, ତେଣୁ ଆଙ୍କର କ୍ରୋଧ ବଢ଼ି ବଢ଼ିକା ଯାଉଛି, ତେଣୁ ଏହିଭଳି ଭାବରେ ଚିନ୍ତା କରୁଛନ୍ତି। ଆରେ ମୂର୍ଖ ତୁ ଏବେ ଜାଣିବୁ ଶାସ୍ତ୍ର ଆମେ ଜାଣିନୁ, ଗୁରୁ ଷଣ୍ଡେ ଅମର ସେମାନେ ସବୁ ଜାଣିନାହାନ୍ତି କ'ଣ, ତେଣୁ ତୁ ଯେଉଁ କହୁଛୁ ବିଷ୍ଣୁ ଭକ୍ତି ଶାସ୍ତ୍ରୀୟ ଜିନିଷ ଏଇଟା ଅଶାସ୍ତ୍ରୀୟ, ଏହିଭଳି ଭାବରେ ତାଙ୍କର ମନର ଭାବ। ତେଣୁ ପ୍ରହ୍ଲାଦ ମହାରାଜ ପର ଶ୍ଳୋକଟି କହୁଛନ୍ତି, ଏ ତିନୋଟି ଶ୍ଳୋକ ଯଥେଷ୍ଟ ହୋଇଗଲା ହିରଣ୍ୟକଶିପୁ ପାଇଁ, ତେଣୁ ସେ କହୁଛନ୍ତି ଯେ ନୈସାମ୍ରମାଧ୍ରିଂ ମିସ୍କିନ ଜନାନା ନ ପ୍ରମିତ
ଯାହା ଚିନ୍ତା କରୁଛନ୍ତି ପ୍ରଧାନ ଜାଣି କରୁଛନ୍ତି ଭଗବାନ ରହିଛନ୍ତି ଅନ୍ତରରେ ଅନ୍ତର ଜାଣି ଅନ୍ତରଡିଆ ଭଗବାନ ସବୁ ଜାଣନ୍ତି ବିଶ୍ୱନାଥ ଚତୁର୍ଥୀ ତାଙ୍କର ଭାବ କେମିତି ଜାଣିବେ ବିଶ୍ୱନାଥ ଚତୁର୍ଥୀ ଆମେ ଦେଖିବା ଆଚାର୍ଯ୍ୟ ଟୀକା ଯେଉଁ କରୁଛନ୍ତି କ'ଣ ଭଗବାନଙ୍କର ଭାବନା ସେମାନେ ସବୁ ଜାଣିପାରନ୍ତି କେମିତି ଜାଣିପାରନ୍ତି ଭଗବାନ ହେଉଛି ଅନ୍ତର୍ଯ୍ୟାମୀ ଅନ୍ତର୍ଯ୍ୟାମୀ ଭଗବାନ ଅନ୍ତରରେ ସବୁ ଜାଣନ୍ତି ଆମେ କ'ଣ କରୁଛୁ ସବୁ ଅନ୍ତରରେ ତେଣୁ ଅନ୍ତର୍ଯ୍ୟାମୀ ସବୁ ଜାଣନ୍ତି ଅନ୍ତର୍ମା ଜ୍ଞାନ ସହିତ ମାନଙ୍କର କନେକ୍ସନ୍ ଅଛି ନେଟ୍ ଲାଗିଛି ତାଙ୍କ ସହିତ ସେମାନେ ମଧ୍ୟ ବୁଝିପାରିବେ ସେ ନେଟ୍ କେବେ ଫେଲିଓର ହେବ ନାହିଁ ଫନି ଆସୁ ବା ଗୁରୁତ୍ୱ ଆସୁ ବା ଯେକୌଣସି ଯାହା ଆସୁ ସେ ନେଟ୍ କେବେ ଡିସ୍କନେକ୍ଟ ହେବ ନାହିଁ ସେ ସବୁବେଳେ ନେଟ୍ ଲାଗିକି ରହିଥିବ ତେଣୁ ପ୍ରହ୍ଲାଦ ମହାରାଜ ଏଇ ଶ୍ଳୋକଟି କହିଲେ ନୈଶାନ୍ କହିଲେ ନା ନୈଶାନ୍ ଅତି ସ୍ଥାବର ପ୍ରମାଣ ଭିନ୍ ନୈଶାନ୍ ମୋର ଯେଉଁ ମତି ତୁମେ ପଚାରୁଛ କେମିତି ହେଲା କେମିତି ନଷ୍ଟ ହେଲା ଏଭଳି ମତି ନୈଶାନ୍ ଅତି ସ୍ଥାବ ସେ ସମୟ ପର୍ଯ୍ୟନ୍ତ ହେଇପାରିବ ନାହିଁ ଗୁରୁ ପ୍ରମାଣ ଭିନ୍ ଭଗବାନ ସବୁ ଗୁରୁ ପ୍ରମାଣ ହିରଣ୍ୟ ସବୁ କ'ଣ ଟିକେ ବଡ଼ ଦୁଇଟା ପାଇଗଲେ ଏଇ 14 ଭୁବନ ମାଲିକ ହୋଇଗଲେ ସେ ଭାବୁଛନ୍ତି ମୁଁ ବହୁତ ଗୁରୁକ୍ରମ ଅଦ୍ଭୁତ କ୍ରମ ମୋର ଅଦ୍ଭୁତ ଶକ୍ତି ରହିଛି କିନ୍ତୁ ଭଗବାନ ଗୁରୁକ୍ରମ ତାଙ୍କର ଶକ୍ତି ତୁଳନାରେ ଅନ୍ୟ ଯେତେ ଶକ୍ତିମାନ ଅଛନ୍ତି ସମସ୍ତଙ୍କ ଶକ୍ତି ହେଉଛି ତୁଚ୍ଛ କିନ୍ତୁ ଭଗବାନ କହିଲେ ବଳମ ବଳବତ୍ତା ଚାହୁଁ ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛି ମୁଁ ଭଗବାନ ଯଦି ସେ ବଳକୁ ନେଇଯିବେ ତାଙ୍କର ବଳହୀନ ହୋଇଯିବେ ତେଣୁ ଗୁରୁକ୍ରମ ଭଗବାନ ଅଛନ୍ତି ସିଏ ତୁମେ କ'ଣ ଭାବୁଛ ତୁମେ ବହୁତ ଶକ୍ତିଶାଳୀ ବହୁତ ଅଦ୍ଭୁତ କାମ କରିପାରିବ କି କର୍ମ ତୁମେ କରିପାରିବ ପ୍ରକୃତରେ ଗୁରୁକ୍ରମ ହେଉଛି ଭଗବାନ ବିଷ୍ଣୁ ବିଷ୍ଣୁ ଭଗବାନ ବାମଣଦେବଙ୍କର ନାମ ହେଉଛି ଗୁରୁକ୍ରମ ଗୁରୁକ୍ରମ ସେ ତିନୋଟି ପାଦ ଦରକାର ପଡ଼ିଲାଣି ଦୁଇଟି ପାଦରେ ତ୍ରିଲୋକକୁ ମାପିଦେଲେ ଗୁରୁକ୍ରମ ତାଙ୍କର ନାମ ସେଥିପାଇଁ ହେଇଛି ଅଦ୍ଭୁତ କ୍ରମ ତାଙ୍କର ଠିକ୍ ଭଗବାନ ଅଦ୍ଭୁତ କର୍ମଙ୍କର ଅଙ୍ଗ୍ରି ବା ତାଙ୍କ ପଦ୍ମରେ ପାଦ ପଦ୍ମରେ ଜଣଙ୍କର ମତି ଆସିବ ନାହିଁ ନିଶାମତି ସ୍ଥାପ ପ୍ରମାଣ ସ୍ପର୍ଶତି ଅନର୍ଥ ପ୍ରଥମ ଯଦର୍ଥ ହୃଦୟକୁ ଯେତେ ଦିନ ପର୍ଯ୍ୟନ୍ତ ଅନର୍ଥ ନ ଯାଇଛି ସେତେଦିନ ପର୍ଯ୍ୟନ୍ତ ଭଗବାନଙ୍କ ପାଦ ପଦ୍ମରେ ମନ ଲାଗିପାରିବ ନାହିଁ ତେଣୁ ହିରଣ୍ୟକଶିପୁ କହୁଛନ୍ତି ତୋର ଅନର୍ଥ ଚାଲିଯାଇଛି ତୋର ଲାଗି ତୋର ଅନର୍ଥ ଚାଲିଯାଇଛି କିନ୍ତୁ ତୋର ଅନର୍ଥ କେମିତି ଗଲା ନା ମହିଷାନ୍ ପାଦ ଅଭିଷେକ ମହାନ ବ୍ୟକ୍ତିଙ୍କର ପାଦ ପଦ୍ମର ଧୂଳି ଦ୍ୱାରା ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ନିଷ୍କିଞ୍ଚନା ନ ଗୁଣିତ ଯାବ ନିଷ୍କିଞ୍ଚନ କହିଲେ ଯେଉଁମାନେ ତାଙ୍କର କିଛି ଆଉ କିଏ ଆଶ୍ରୟ ନାହାନ୍ତି ଏକମାତ୍ର ଭଗବାନ ହିଁ ଆଶ୍ରୟ ନମୋଚନ ବିତାୟ ଆତ୍ମାରାମାୟ ଶାନ୍ତାୟ ପାଇପାରିଲେ କଥା ନ ବୁଦ୍ଧିଦେବୀ ଭଗବାନ ସ୍ତୁତିରେ କଥା କହୁଛନ୍ତି ଅକିଞ୍ଚନ ବିତ୍ତ ଯାହାର କିଛି ନାହିଁ ତାହାର ବିତ୍ତ ହେଉଛନ୍ତି ଭଗବାନ ସେଇ ଅକିଞ୍ଚନ ବିତ୍ତ ସେ ଭଗବାନଙ୍କର ନିଷ୍କିଞ୍ଚନା ନ ଗୁଣିତ ଯାହା ସେଦିନ ପର୍ଯ୍ୟନ୍ତ ସେଇ ମହାନ ବ୍ୟକ୍ତି କିଏ ଯେଉଁ ନିଷ୍କିଞ୍ଚନ ତାଙ୍କର ଏକମାତ୍ର ବିତ୍ତ ହେଉଛନ୍ତି ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଏଇ ନିଷ୍କିଞ୍ଚନ ସାଧୁମାନଙ୍କର ପାଦପଦ୍ମର ରେଣୁ ଦ୍ୱାରା ଅଭିଷେକ ନ ହେବା ପର୍ଯ୍ୟନ୍ତ ଜଣେଙ୍କର ମତି ଭଗବାନଙ୍କ ପାଦପଦ୍ମରେ ଲାଗିବ ନାହିଁ ଏ ଶ୍ଳୋକଟି ମଧ୍ୟ ଜଡ଼ଭର କହିଛନ୍ତି ରାଜା ରଘୁବନ୍ଧୁ ସେଠି ଆଉ ଟିକେ ସେ ସ୍ପଷ୍ଟ କରିଛନ୍ତି ସେ ଶ୍ଳୋକରେ ଆମେ ଭାବିବା ଠିକ୍ ଅଛି ଯଦି କହୁଛ ଆମେ ଟିକେ ଚପଲ ମୁଣ୍ଡରେ ଲଗାଇଦେବା ପାଦପଦ୍ମ ଟିକେ ଲଗାଇକି ମୁଣ୍ଡରେ ଲଗାଇଦେବା ତାହେଲେ ହେଇଗଲା ନା ତା ଅର୍ଥ ସେଇଟା ନୁହଁ ତା ଅର୍ଥ ହେଉଛି ଯେତେ ଉତ୍ତମ ଶ୍ଳୋକ ଅନୁଭବ ପ୍ରସ୍ତୁ ଏତେ ଗ୍ରାମ୍ୟ ତଥାପି ଅନୁଦିନ ଶ୍ରବ୍ୟମାନ ହେଉଛୁ ଏ ହେଉଛି ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି ତାର ଅର୍ଥ କ'ଣ ନିଷ୍କିଞ୍ଚନା ପାଦ ରଜଭିଷେକର ଅର୍ଥ ହେଉଛି ଯତ୍ର ଭଗବାନଙ୍କ କଥା ଶୁଣିବା ତାଙ୍କ ମୁଖରୁ ଭଗବାନଙ୍କ କଥା ଶୁଣିବା ଯତ୍ରୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁତି ଗ୍ରାମ୍ୟ କଥା ବିଭାଗ ଭଗବାନଙ୍କ କଥା ଯଦି ଶୁଣାଯିବ ତ
ତାହେଲେ ଗ୍ରାମ୍ୟ କଥା ନଷ୍ଟ ହୋଇଯିବ। ଭଗବାନ କଥା ନ ଶୁଣିବା ପର୍ଯ୍ୟନ୍ତ ଆମର ଗ୍ରାମ୍ୟ କଥା ସୌଦିକ ଚିନ୍ତା ଚାଲିଥିବ। ତେଣୁ ନିଷେବ୍ୟମାନ ନିଷେବ୍ୟମାନ ଅନୁଦିନ ମୁମୁକ୍ଷୁ ପ୍ରତିଦିନ ଅନୁଦିନ ନିତ୍ୟ ଭାଗବତ ସେବା ପ୍ରତିଦିନ ଯଦି ଆମେ ଏଇ କଥା ଶ୍ରବଣ କରିବା ମତିଂ ସତିଂ ଯଦି ଛୁଟିବା ଆସୁଦେବେ ଆମର ମତି ଯେଉଁ ବର୍ତ୍ତମାନ ଅସତି ହେଇକି ରହିଛି ଅଭଦ୍ର ହେଇକି ରହିଛି ସେ ସତୀ ହେବ ଅଭଦ୍ର ହେବ। ତେଣୁ ପ୍ରକାର ମହାରାଜ କହୁଛନ୍ତି ଯେ ଶ୍ରୀ ଭକ୍ତିକୁଣ ଠାକୁର ଆଲୋଚନା କରିଛନ୍ତି ଯେ ଜଡ଼ ବିଦ୍ୟା ହେଉଛି ମାୟା କହିବ ଜଡ଼ ବିଦ୍ୟାଗତ ମାୟା କହିବ ତୁମାର ମଧ୍ୟରେ ବାଧା। ବହୁତ ବ୍ୟକ୍ତି ଅଛନ୍ତି ବହୁତ ବିଦ୍ୟା ତାଙ୍କ ପାଖରେ ରହିଛି ଜଡ଼ ବିଦ୍ୟା ଭଗବତ ବିଦ୍ୟା ନାହିଁ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା ସେଥିପାଇଁ ଭଗବାନ କହିଲେ ଯେତେ ବିଦ୍ୟା ଥାଉ ଯଦି ଅଧ୍ୟାତ୍ମ ବିଦ୍ୟା ନାହିଁ ସେସବୁ ବିଦ୍ୟାର ମୂଲ୍ୟ କିଛି ନାହିଁ ଜଡ଼ ବିଦ୍ୟା। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ପ୍ରହ୍ଲାଦ କୌଣସି ଭୟ ହେଉନାହିଁ ତାଙ୍କର କୌଣସି ଦ୍ୱାରା ପ୍ରଭାବିତ ହେଉନାହାନ୍ତି କି ତାଙ୍କର କ୍ରୋଧ ବଢ଼ି ବଢ଼ି ଯାଉଛି ହତ୍ୟା କରିଦେଇପାରନ୍ତି ଏହିଭଳି ଭାବରେ ଅବସ୍ଥା ଆସିଯାଇଛି। କାରଣ ତା ପୂର୍ବରୁ ଆମେ ଜାଣିଛେ ତାକୁ ଯେଉଁ ଶ୍ରବଣ କରିବେ ଏଇସବୁ କଥାକୁ ଯଦି ଜାଣିବେ ସେ ଜାଣିବେ ଯାହାଙ୍କ ଭୂ କମ୍ପନରେ 33 କୋଟି ଦେବତା ଥର ରୁହନ୍ତି ଅନ୍ୟମାନଙ୍କ କଥା ଛାଡ଼ନ୍ତୁ। ତେଣୁ ଆ ପୂର୍ବରୁ ମଧ୍ୟ ବର୍ଣ୍ଣନା କରାଯାଇଛି ତୃତୀୟ ଅଧ୍ୟାୟରେ ସବୁ ପଠାଇଲେ ସମସ୍ତଙ୍କୁ ହତ୍ୟା କର ସମସ୍ତଙ୍କୁ ହତ୍ୟା କରିବା ପାଇଁ ଦେଇଦେଲେ ଆଦେଶ ଦେଇଦେଲେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ସପୋର୍ଟର ଯେଉଁମାନେ ଅଛନ୍ତି ସେମାନେ ସବୁ ଅପୋଜିଟ୍ ପାର୍ଟି ସମସ୍ତଙ୍କୁ ହତ୍ୟା କରିଦିଅ ଏଇଭଳି ଭାବରେ ନିର୍ଦ୍ଦେଶ ଦେଇଥିଲେ ଏବଂ ସେମାନେ ମଧ୍ୟ କାର୍ଯ୍ୟ କରୁଥିଲେ ସମସ୍ତଙ୍କୁ ହତ୍ୟା କରି ଚାଲୁଛନ୍ତି। ତେଣୁ ବର୍ତ୍ତମାନ ପ୍ରହ୍ଲାଦ ମହାରାଜଙ୍କର କିଛି ଭୟ ନାହିଁ ପିତା କ୍ରୋଧରେ ପୁରା ଚରମ ସ୍ଥିତିରେ ପହଞ୍ଚିଗଲେଣି କ୍ରୋଧରେ ପରମ ଚରମ ସ୍ଥିତିରେ ପହଞ୍ଚିଗଲେଣି କିନ୍ତୁ ପ୍ରହ୍ଲାଦ ଶାନ୍ତ ଭାବରେ ଏଇ ଜ୍ଞାନ ଦେଉଛନ୍ତି ଏହି ପ୍ରକୃତ ଜ୍ଞାନ। ତେଣୁ ଏସବୁ ଶୁଣି ଇତ୍ୟୁକ୍ତ ପରଦଂ ପୁତ୍ରଂ ହିରଣ୍ୟକଶିପୁ ରୁଷା ଅନ୍ଧିକୃତା ସ୍ୱସଂଗାତ ନିରସ୍ୟ ମହିତଳେ ଏତିକି ଯଥେଷ୍ଟ ହୋଇଗଲା ତାଙ୍କର କ୍ରୋଧର ସୀମା ଟପିଗଲା ଆଉ ରହିପାରିଲେ ନାହିଁ ସମ୍ବରଣ କରିପାରିଲେ ନାହିଁ କ୍ରୋଧ ଇତ୍ୟୁକ୍ତ ଇତ୍ୟୁକ୍ତ ଉପରତମ ପୁତ୍ର ପୁତ୍ର ସେତିକିରେ ବନ୍ଦ ହୋଇଗଲା ଆଉ କିଛି କହିଲେ ନାହିଁ ତିନୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଗଲେ ବେଦର ସାର ଜିନିଷକୁ କହିଲେ ତିନୋଟି ଶ୍ଳୋକରେ ତେଣୁ ଭଗବତ ଗୀତାରେ ମଧ୍ୟ ତିନୋଟି ଶ୍ଳୋକରେ ଭଗବାନ ବେଦକୁ କହିଦେଇଛନ୍ତି ଭଗବତ 15:16-18 ଏ ତିନୋଟି ଶ୍ଳୋକରେ ବେଦର ସାର କହିଯାଇଛି। ତେଣୁ ଏଇ ତିନୋଟି ଶ୍ଳୋକରେ ସାର ଜିନିଷ କହିଦେଲେ ଯେତେବେଳେ ଆଉ କିଛି କହିବା ପାଇଁ ଦରକାର ଥିଲା ହିରଣ୍ୟକଶିପୁ କ୍ରୋଧ ପୁରା ଟପ୍ ଲେଭେଲରେ ପହଞ୍ଚିଗଲା ରହିଛି କ'ଣ ସେଟା ରହିଛି ପାରଦ ପୁରା 110 ନା କେତେ ରହିଛି ସବୁ ଟଚ୍ କରିଗଲା ଆମର ଯେମିତି ବର୍ତ୍ତମାନ ବହୁତ ଟପ୍ ଗରମ ହିଟ୍ ହେଉଛି ଟପ୍ ହିଟ୍ ହେଉଛି ଏଇଭଳି ଭାବରେ ହିରଣ୍ୟକଶିପୁ ରୁଷା ହିରଣ୍ୟକଶିପୁର କ୍ରୋଧ ତେବେ ଆଉ ଖାଲି ସମ୍ବରଣ କଲେ ନାହିଁ କେତେ ପ୍ରକାଶ କରିବେ ରୁଷାକୁ ଅନ୍ଧିକୃତ ଆତ୍ମା ଅନ୍ଧ ହୋଇଗଲେ ସେ ଅନ୍ଧିକୃତ ହୋଇଗଲେ ଅନ୍ଧ ହୋଇଗଲେ ଜାଣିପାରିଲେ ନାହିଁ ମୋର ପୁଅ ଅନ୍ଧ ହୋଇଗଲେ ସେ ଅନ୍ଧିକୃତ ଆତ୍ମା ତେଣୁ ସ୍ୱସଂଗା ସେ ପର୍ଯ୍ୟନ୍ତ ପୁତ୍ରକୁ ବସେଇଥିଲେ କୋଳରେ ବସେଇଥିଲେ ଉଚ୍ଚ ଆସନ ରହିଛି କୋଳରେ ବସେଇଥିଲେ ନିରସ୍ୟ ମହିତଳେ କିଙ୍ଗି ଜୋରରେ କୁଆଡ଼େ ସେ ତ ଜଣେ ମୃତ୍ୟୁବରଣ କରିବ ଏତେ ଉଚ୍ଚାସନ ଯେଉଁ ଫିଙ୍ଗି ଦେଇଥିବେ ତାଙ୍କର ଯେଉଁ ତଳ ବର୍ଣ୍ଣନା କରାଯାଇଛି ମାଟି ନୁହଁ ସେଇଟା ହେଉଛି ମର୍କତ ମଣିରେ ତିଆରି ହୋଇଛି ମୁଣ୍ଡ ଫାଟି ବାଲିରେ ଫାଟି ଯେଉଁ ମୁଣ୍ଡ ଜଣେ ମୃତ୍ୟୁବରଣ କରିଯିବ ତେଣୁ ଖାଲି ଫିଙ୍ଗି ଦେଇକି ଚୁପ୍ ରହିଲେ ନାହିଁ କହିଲେ ଆହୋ ଅମର୍ଷରୁ ସାବିଷ୍ଟ ବହୁତ ତାଙ୍କ ପ୍ରତି କ୍ରୋଧ କରି ବହୁତ ଈର୍ଷା କରି ବର୍ତ୍ତମାନ କହୁଛନ୍ତି କଷାଏ ଭୂତ ଲୋଚନା ଲୋଚନ ଲାଲ ପଡ଼ିଯାଇଥିଲା ଆଖି ଥିଲା କଷାଏ ଭୂତ ଲୋଚନ ବାଧ୍ୟତା ଅସ୍ୱୟଂ ବାଧ୍ୟତା ଆସ୍ୱୟଂ ଏଇଟାକୁ ହତ୍ୟା କର ଯେଉଁମାନେ ସବୁ ରହିଛନ୍ତି ସେଠି ସବୁ ରହିଛନ୍ତି ତାଙ୍କର ପରିକ୍ରମାନେ ରହିଛନ୍ତି ସୈନ୍ୟମାନେ ସବୁ ରହିଛନ୍ତି ବାଧ୍ୟତା କରିବାକୁ ସେମାନେ ଭାବୁଛନ୍ତି ପରେ କରିବ ନା ନା ଆସୁ ଆସୁ ବର୍ତ୍ତମାନ ତାହାକୁ ବଦ୍ଧ କରିବାକୁ କହୁଛନ୍ତି ପୁଅକୁ ନା ହଁ ଅୟ ଅୟମ ଆସୁ ବଧ୍ୟ ପୁଅକୁ ବଦ୍ଧ କରିବେ ସରକାର ପୁଅକୁ ହତ୍ୟା କରିବା ନା ବଧ୍ୟ ଏ ବଧ ହେବାର ଯୋଗ୍ୟ ପ୍ରଭୁ ଏଇଠି ଆପଣଙ୍କ ସାଙ୍ଗରେ ତାଙ୍କର ହତ୍ୟା କରିବେ ନା ନିଶାର ନୈରୁତା ଏ ଅସୁର ମାନେ ରାକେଶ ମାନେ ଏଇଟାକୁ ଦୂରକୁ ନେଇଯା ସେଠି ହତ୍ୟା କର ମୋ ସାଙ୍ଗରେ ହତ୍ୟା କର ନା ନିଶାର ନୈରୁତା ତେଣୁ ତଥାପି ତାଙ୍କର ସୈନ୍ୟମାନେ ଭାବୁଛନ୍ତି ମହାରାଜଙ୍କର ସରକାର କ୍ରୋଧ ହୋଇଯାଇଛି ପୁଣି କେତେବେଳେ ଶାନ୍ତ ହୋଇଯିବେ ଆମେ କ'ଣ ସତରେ ହତ୍ୟା କରିବା ନା କ'ଣ ସେତେବେଳେ ଆମକୁ ସେ ହତ୍ୟା କରିବୁନି ତେଣୁ ସେ ଜଷ୍ଟିଫାଏ କରୁଛନ୍ତି ମୁଁ ଯେଉଁ ଅର୍ଡ଼ର ଦେଲି ଏଇଟା ଜଷ୍ଟିଫାଏଡ଼ ଅର୍ଡ଼ର ଏଇଟା କ'ଣ ଯଥାର୍ଥ ନିର୍ଦ୍ଦେଶ ଦେଉଛି ତାଙ୍କର ପରିକରମାନେ କହୁଛନ୍ତି ଅୟମ୍ ମି ଭ୍ରାତୁଆ ଇଏ ଆଉ ନା ଦେଉନା କେତେ ସୁନ୍ଦର ଭାବରେ ତାକୁ ତାଙ୍କର ଆଗ୍ରହଣ କରୁଥିଲେ ହସ୍ତଲିପୁ ଶ୍ଲୋକ ମାନେ କ'ଣ ଶ୍ଲୋକ ଯେଉଁ ରହିଛି ଆଣୁନାସରେ ତାକୁ ଅଭିଷିକ୍ତ କରିଦେଇଥିଲେ ବର୍ତ୍ତମାନ ବତ୍ସ ପ୍ରହ୍ଲାଦ ଭଦ୍ରାନ୍ତ କେତେ ସୁନ୍ଦର ଭାବରେ କଥା କହୁଥିଲେ ବର୍ତ୍ତମାନ ତାଙ୍କ ନାଁ ନେବାକୁ ମଧ୍ୟ ଆଉ ତାକୁ ଇଚ୍ଛା ହେଉନାହିଁ ଆୟମ୍ 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 ମି ଭ୍ରାତୃହା ଯଦି ସେମାନେ କହିବେ ସରକାର ଇଏ ଆପଣଙ୍କ ଭାଇକୁ ହତ୍ୟା କରିନାହାନ୍ତି ବିଷ୍ଣୁ ହତ୍ୟା କରିଛନ୍ତି ଆପଣ ଇଏ ଫୁଲ ଛୋଟ ପିଲା ଇଏ କ'ଣ ଆପଣଙ୍କ ଛୋଟ ଆପଣଙ୍କ ଜନ୍ମ ହେଇନଥିଲେ ତାଙ୍କର ଆପଣ ପୁଅ ନା ସ୍ୱୟଂ ହିତ୍ୱା ସ୍ୱାମ ସୁହୃଦ ଅଧମ ଆମର ଆମମାନଙ୍କୁ ଆମେ ହେଉଛୁ ତାଙ୍କର ସୁହୃଦ ଆମକୁ ସେ ତ୍ୟାଗ କରିଦେଇଛନ୍ତି ଅଧମ ବ୍ୟକ୍ତି ଇଏ ପିତୃବେ ହୁଅନ୍ତୁ ପାଦରୁ ପିତୃବେ ହୁଅନ୍ତୁ ଏଇ ଯେଉଁ କ'ଣ ପକାକୁ ଯେଉଁ ହତ୍ୟା କରିଛି ହିରଣ୍ୟାଙ୍କ ଯେଉଁ ହତ୍ୟା ହେଇଛି ଇଏ ହତ୍ୟା କରିଛି ପିତୃବେ ହୁଅନ୍ତୁ ପାଦରୁ ଯେଉଁ ବିଷ୍ଣୁ ଦାସ ଅର୍ଥତି ବିଷ୍ଣୁଙ୍କର ଦାସ ଭଳି କାର୍ଯ୍ୟ କରୁଛି ମୋର ତ୍ରିଭୁବନ ମାଲିକର ପୁଅ ସେ ବିଷ୍ଣୁଙ୍କର ଦାସ ହେଉଛି
ଅଧିକାଂଶ ଲୋକଙ୍କର ଧାରଣା ହେଉଛି ବୈଷ୍ଣବମାନେ ସେ ସବୁବେଳେ ଗୋଟେ ଦାସ ଭଳି ତାଙ୍କର ଇଏ ଦାସ ଭଳି କାର୍ଯ୍ୟ କରିବେ ସେମାନେ କ'ଣ ଆମେ ମାଲିକ ଆମେ କେହି ଦାସ ହେବା ତାଙ୍କର ଏଇ ଧାରଣା ରହିଛି କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଜୀବେ ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ ଯେଉଁମାନେ ମାଲିକ କରି ଅଭିମାନ କରୁଛନ୍ତି ସେମାନେ କାହାର କାହାର ଦାସ ହୋଇଥିବେ ଭଗବାନଙ୍କର ଦାସ ନହେଲେ ଆମେ ମାୟାର ଦାସ ହେବା ହିରଣ୍ୟକଶିପୁ କହୁଛି ଆମେ ମାଲିକ ସେ ଜାଣିପାରୁନାହାନ୍ତି ଏ ତ୍ରିଗୁଣ ଭିତରେ ସେ ବନ୍ଧା ହୋଇକି ରହିଛି ତାଙ୍କର ଇନ୍ଦ୍ରିୟର ଦାସ ହୋଇକି ରହିଛନ୍ତି ସେ ଜାଣିପାରୁନାହାନ୍ତି ତେଣୁ ଇଏ କହୁଛନ୍ତି ଅୟମ୍ ମେ ଭ୍ରାତୃହା ନନୁ ବିଷ୍ଣୁ ସେ ଭ୍ରାତୃହା ପ୍ରସିଦ୍ଧ ସ ବିଷ୍ଣୁ ଅୟମ୍ ଏ ସିଏ ବିଷ୍ଣୁ ହେଉଛନ୍ତି କାହିଁକି ନା ବିଷ୍ଣୁଙ୍କର ଯେଉଁମାନେ ଭକ୍ତ ହେବେ ସେ ତାଙ୍କୁ ସାରୁପ୍ୟ ଦେଇଦେବେ ପ୍ରଦାନ କରିଦେବେ ସାରୁପ୍ୟ ମୂର୍ତ୍ତି ପ୍ରଦାନ କରିଦେବେ ସେ ବିଷ୍ଣୁଙ୍କର ସ୍ୱରୂପ ହେଇ ବର୍ତ୍ତମାନ ଆଗରେ ବହୁତ ଶାସ୍ତ୍ର ଜ୍ଞାନ ଅଛି ସବୁ ଜାଣିଛନ୍ତି ବିଭିନ୍ନ ପ୍ରକାର ମୂର୍ତ୍ତି ବିଷୟରେ ସବୁ ଜାଣିଛନ୍ତି ସାରୁପ୍ୟ ଗୋଟେ ମୂର୍ତ୍ତି ରହିଛି ଇଏ ତାଙ୍କର ଦାସମାନେ ଏ ସାରୁପ୍ୟ ଏ ବିଷ୍ଣୁ କହିକି ରହିଛନ୍ତି ସ୍ୱରୂପ ତେଣୁ ଇଏ ହତ ବର୍ତ୍ତମାନ ଏ ବଦ୍ଧ ବଦ୍ଧ ହେବା କଥା ବୈଷ୍ଣବ ଭକ୍ତମାନେ ସାରୁପ୍ୟ ସାରୁକ୍ୟ ଶାସ୍ତ୍ରୀ ଓ ସାମିପ୍ୟ ମୁକ୍ତି ଲାଭ କରନ୍ତି କିନ୍ତୁ ମାୟାବାଦୀମାନେ ସାଧୁଜ୍ୟ ମୁକ୍ତି ଲାଭ କରନ୍ତି ହିରଣ୍ୟକଶିପୁ ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେବେ ପର କଥା ଆସିବ ତେଣୁ କହୁଛନ୍ତି ବିଷ୍ଣୁ ବା ସାଧସୁ କେଉଁ କରିଷ୍ୟତ ଅସମଞ୍ଜସ ସହୃଦଂ ଦୁସ୍ତର୍ଜଂ ପିତୃ ଅହ ଅଧ୍ୟ ପଞ୍ଚ ହାଏ ପାଞ୍ଚ ବର୍ଷ ବାଳକ ପଞ୍ଚ ହାଏନ ପାଞ୍ଚ ବର୍ଷ ବାଳକ ହେଇ ବିଷ୍ଣୁ ବା ସାଧୁ ବିଷ୍ଣୁ କ'ଣ ତାର ସାଧୁ କରିବେ ଇଏ ଯେଉଁମାନେ ଆମ ନିଜ ବ୍ୟକ୍ତିକୁ ସେ ଧୋକା ଦେଉଛି ବିଷ୍ଣୁ କ'ଣ ତାଙ୍କୁ ସାହାଯ୍ୟ କରିବେ ସେ ତ ଆମ ନିଜ ଲୋକକୁ ସାହାଯ୍ୟ ଧୋକା ଦେଉଛି ବିଷ୍ଣୁକୁ ସେ ଧୋକା ଦେବ ବିଷ୍ଣୁଙ୍କର ତାଙ୍କୁ ସାହାଯ୍ୟ କରିବେ ଏଭଳି ଭାବରେ ସେ ଜଷ୍ଟିଫାଏ କରୁଛନ୍ତି ତେଣୁ ପରୋପ୍ୟ ପ୍ରତ୍ୟଙ୍ଗ ହିତ ପ୍ରଭୁଖ ଏଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଦେଇଛନ୍ତି ଜଷ୍ଟିଫାଏ କରୁଛନ୍ତି ଯେମିତି ଆମେ ଔଷଧ ଖାଉଛେ ଔଷଧଟା ଜଣେ ବାହାର ଲୋକ ଦେଲେ ମଧ୍ୟ ଆମେ ସେଇଟା ଖାଇଲେ ଆମ ରୋଗ ଭଲ ହୋଇଯାଉଛି ସେହିଭଳି ଭାବରେ ନିଜ ଆମର ଯଦି ନିଜ ଅଙ୍ଗ ଯଦି ଆମ ନଷ୍ଟ ହୋଇଗଲା ତାକୁ କାଟି ଦିଆଯାଉଛି ସେହିଭଳି ଭାବରେ ଏ ପ୍ରହ୍ଲାଦ ମୋର ପୁତ୍ର ହେଲେ ମଧ୍ୟ ଇଏ ବର୍ତ୍ତମାନ ବଧ୍ୟ ହେବାର ଯୋଗ୍ୟ
କାହିଁକିନା ଆଜ୍ଞା ଆମ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛି, ବିଷ୍ଣୁଙ୍କ ସହିତ ଦେଇଛି, ସାଥି ହେଇଛି, ଏଭଳି ଭାବରେ ସର୍ବରୂପାୟ ମନ୍ତବ୍ୟ ଜଷ୍ଟିଫାଏ କରି ବର୍ତ୍ତମାନ ସେମାନେ କନ୍ଭିନ୍ସ ହୋଇଗଲେ କାରିକରମାନେ ପ୍ରକୃତରେ ଆମେ ହତ୍ୟା କରିବା କଥା, ସେମାନେ ଭାବୁଛନ୍ତି କେମିତି ହତ୍ୟା କରିବା ବହୁତ ସହଜରେ ଯେମିତି ମୃତ୍ୟୁ ହେବ ସେଇଟା ନା ନା, ସର୍ବରୂପାୟ ମନ୍ତବ୍ୟ ଯେତିକି ପ୍ରକାର ଉପାୟ ଅଛି ସବୁ ପ୍ରକାର ଉପାୟ ଲଗେଇ ଦିଅ, ସର୍ବ ଉପାୟ ମନ୍ତବ୍ୟ ଇଏ ଯୋଗ୍ୟ, ମୃତ୍ୟୁ ହେବା ପାଇଁ ଯୋଗ୍ୟ, ହତ୍ୟା ହେବା ପାଇଁ ଯୋଗ୍ୟ, ସମ୍ବୋଧ ବିଭିନ୍ନ ପ୍ରକାର ଉପାୟ ରହିଛି, ସମ୍ବୋଧ କ'ଣ ନା ଭୋଜନ ମାଧ୍ୟମରେ ଭୋଜନରେ ବିଷ ବେଳେକୁ ଦେଇ ହତ୍ୟା କରିଦିଅ, ଏଇଟା ବହୁତ ସହଜ ଉପାୟ, ତୁ ଗାଁ କରିବ ନାହିଁ ବିଷ ଖାଇପାରୁଥିବ, ଆସନ କିମ୍ବା ଶୟନ ଯେକୌଣସି ସମୟରେ ଯେଉଁ ଜଣେ ଶୋଇଥିଲେ ବେଳେ ମଧ୍ୟ ହତ୍ୟା କରିଦିଅ, ତୁ ଜାଣିପାରିବ ନାହିଁ ସେଇଥିରେ ମାରିଦେବ, ଯେତେ ଉପାୟ ଅଛି ନୈତାସ୍ତେ ସମାଧିଷ୍ଠା, ଏଇଭଳି ଭାବରେ ଆଦେଶ ପ୍ରାପ୍ତ ହୋଇ ଅସୁରମାନେ ଭଟ୍ରାବିଶ୍ୱପାଣୟ ଭଟ୍ରା ତାଙ୍କର ରକ୍ଷକ ରକ୍ଷାକର୍ତ୍ତା ହିରଣ ବସିବ, ଏଇଭଳି ଭାବରେ ତାଙ୍କର ଆଦେଶ ଦେଲେ ଏମାନେ ସବୁ ଶୂଳ ଧରିକି ବସିଛନ୍ତି, ଶୂଳପାଣୟ ତିଗ୍ମ ଦଷ୍ଟ କରାଳାସ୍ୟା ବହୁତ ଭୟାନକ ତାଙ୍କର ଦୃଶ୍ୟ ସବୁ ରହିଛି, ରୂପ ସବୁ ରହିଛି, ଆଶ୍ରୁ ଶିରା ରୁହା ସବୁ ବିଭିନ୍ନ ପ୍ରକାର ସବୁ ଭୟାନକ ରୂପ ସବୁ ରହିଛି, ତେଣୁ ନେଇଗଲେ ପ୍ରହ୍ଲାଦ ନେଇଗଲେ ଉଷାରେ ଉଷାରେ ନେଇଗଲେ ପ୍ରହ୍ଲାଦ କୌଣସି କ'ଣ ସେ ରେଜିଷ୍ଟାନ୍ସ କରୁନାହାନ୍ତି, ସେ ନିରୋଧ କରୁନାହାନ୍ତି, ନେଇଗଲେ ସେ ଚାଲିଲା, ଭଗବାନ ରକ୍ଷା କରିବେ ଜାଣନ୍ତି ସେ ଭଗବାନ ପ୍ରାର୍ଥନା କରୁ କହୁ ରକ୍ଷା କରୁ ରକ୍ଷା କର ନା ଭୟ ନାହିଁ, ଏଭଳି ପରିସ୍ଥିତିରେ ହତ୍ୟା କରିବା ପାଇଁ ନେଉଛନ୍ତି, ପିତା ହତ୍ୟା କରିବାର ଆଦେଶ ଦେଇଛନ୍ତି, ଏମାନେ ସବୁ ମାରିବା ପାଇଁ ନେଇଗଲେଣି, ତାଙ୍କର କୌଣସି ଚିନ୍ତା ନାହିଁ, ଭଗବାନଙ୍କ ସ୍ମରଣ କରୁଛନ୍ତି, ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ, ତେଣୁ ନେଇଯାଉଛନ୍ତି, ଏ ଭଗବାନ ଯାହା କହିବେ ଏଇଭଳି ଭାବେ ଭଗବାନ ପ୍ରାର୍ଥନା କରୁଛନ୍ତି, କରୁନାହାନ୍ତି ପ୍ରଭୁ ରକ୍ଷା କରନ୍ତୁ, ନା ନଦନ୍ତୁ ଭୈରବ ନାଦ, ସେମାନେ ଭୀଷଣ ନାଦ କରୁଛନ୍ତି, ନଦନ୍ତୁ ଭୈରବ ନାଦ ଭୈରବ ନାଦ ଛିନ୍ଦି ଭିନ୍ଦି ବାଦିନ ହତ୍ୟା କର କାଟିଦିଅ ଏଇଗୁଡ଼ାକ କହୁଛନ୍ତି, ସେମାନେ ଭାବିଲେ ଟିକେ କାଟିଥିଲେ କଲେ ସେ ଡରିଯିବ ଭାବୁଥିଲେ, ଛିନ୍ଦି ଭିନ୍ଦନ୍ତି ବାଦିନ ଆସିନ ଚାହାନ୍ ଶୁଳେଇ ପ୍ରହ୍ଲାଦ ସର୍ବମର୍ମସୁ, କିନ୍ତୁ ଯେତେବେଳେ କେତେ ତିରସ୍କାର କଲେ ମଧ୍ୟ ପ୍ରହ୍ଲାଦ କିଛି କହୁନାହାନ୍ତି, ଅନ୍ତତଃ ଯଦି କହିଥାନ୍ତେ ଠିକ୍ ଅଛି ମୁଁ ଆଜିଠାରୁ ଆଉ ହରିଙ୍କର ନାମ ନେବି ନାହିଁ, ମୁଁ ଯାହା ହିରଣ୍ୟକେଶୁ ଭଗବାନ ଯାହା ଏଇଭଳି ଭାବରେ କହିଥାନ୍ତେ ତାହେଲେ ସେ ଛାଡ଼ିଥାନ୍ତେ, କିନ୍ତୁ ସେ କହୁଛନ୍ତି ହରିଙ୍କର ଯାହା ହେଉ ହରି ହରେ ଭଗବାନଙ୍କର ସ୍ମରଣ କରୁଛନ୍ତି, ତେଣୁ କ'ଣ କଲେ ନା ଆସିନ ଚାହା ଶୁଳେଇ ଶୂଳ ଯେଉଁ ଧାରଣ ଶୂଳ ପାଣି ଶୂଳ ଧାରଣ କରିଥିଲେ ପ୍ରହ୍ଲାଦ ସର୍ବମର୍ମସୁ, ତାଙ୍କର ସର୍ବ ଅଙ୍ଗରେ ମର୍ମ ସ୍ଥାନ ରହିଛି, ସେହି ସ୍ଥାନରେ ସେ ଘୋଷିବା ପାଇଁ ଆରମ୍ଭ କଲେ ହତ୍ୟା କରିବା ଆରମ୍ଭ କଲେ ସର୍ବମର୍ମସୁ, କିନ୍ତୁ ଏକଥା ଯେଉଁ ନାରଦ ନେଇ କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ଯୁଧିଷ୍ଠିର ମହାରାଜ ଭାବୁଥିବେ ବା ଯାହାକୁ ଏକଥା ମଧ୍ୟ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜକୁ କହୁଛନ୍ତି, ପରିକ୍ଷିତ ମହାରାଜକୁ ଶୁଣୁଛନ୍ତି, ତାଙ୍କର ମନ ଭୟଭୀତ ହୋଇଯାଉଛି, ଏତେ ହତ୍ୟା କରିବେ ଏଭଳି ଭାବରେ ଚିନ୍ତା କରୁଛନ୍ତି, ତେଣୁ ସେ କହୁଛନ୍ତି ନାରଦ କହୁଛନ୍ତି, ପରେ ବ୍ରହ୍ମଣୀ ଅନିର୍ଦ୍ଦେଶ୍ୟେ ଭଗବତୀ ଅଖିଳାତ୍ମନି ଯୁକ୍ତା ପୁଣ୍ୟ ଫଳ ଆସନ୍ ଅପୁଣ୍ୟ ସତ୍କ୍ରିୟା, ଏ ପ୍ରହ୍ଲାଦ ହେଉଛି ପରେ ବ୍ରହ୍ମଣୀ ପରମ ବ୍ରହ୍ମଙ୍କର ଆଶ୍ରୟରେ ଅଛନ୍ତି, ପରେ ବ୍ରହ୍ମଣୀ ଅନିର୍ଦ୍ଦେଶ୍ୟେ ଭଗବାନ ସେଠି ନଥିଲେ ମଧ୍ୟ ଭଗବାନ ସେଠି ରହିଛନ୍ତି, ଦେଖାଯାଉନି ଅନିର୍ଦ୍ଦେଶ୍ୟ ଭଗବାନ ସେଠି ଦେଖା, କିନ୍ତୁ ଭଗବାନ ସେଠି ଅଛନ୍ତି, ଭଗବତୀ ଭଗବାନ କିଏ ଅଛି ଭଗବାନ ଅଖିଳାତ୍ମନି ସମସ୍ତଙ୍କର ଆତ୍ମା, ସେ ଯେଉଁ ମାରୁଛନ୍ତି ତାଙ୍କର ଆତ୍ମା, ଯାହାକୁ ମାରୁଛନ୍ତି ପ୍ରହ୍ଲାଦଙ୍କର ଆତ୍ମା ସେ ଅଖିଳାତ୍ମନି, ସେ ତେଣୁ ଯୁକ୍ତ ଆତ୍ମନି ପ୍ରହ୍ଲାଦ ତାଙ୍କ ସହିତ ଯୁକ୍ତ ହୋଇଛନ୍ତି, ତେଣୁ ଅଫଳ ଆସନ ଏଇ ଯେଉଁଭଳି ଅସତ୍ ବ୍ୟକ୍ତି ଅପୁଣ୍ୟ ସେ ସତ୍କ୍ରିୟା, ଯେଉଁମାନଙ୍କର ପୁଣ୍ୟ ନାହିଁ ସେ ସେମାନେ ଯଦି ତଥାଗତ ସତ୍କ୍ରିୟା କାର୍ଯ୍ୟ କରିବେ ସେମାନେ କିଛି ଫଳ ପ୍ରାପ୍ତ ହୋଇପାରିବେ ନାହିଁ। ଭଗବତ ଗୀତା 17 ଅଧ୍ୟାୟ ଭଗବାନ କହିଛନ୍ତି କଥା, ଅଶ୍ରଦ୍ଧା ଉତ୍ତମ ଦତ୍ତମ ତପସ୍ ତତ୍ତମ ଉତ୍ତମ ତୁଜ ଅସତ୍ୟ କୃତ ନୃତ୍ୟ ନ ଇଅ। ଶ୍ରଦ୍ଧାରେ ଯେଉଁମାନଙ୍କର ସେ କାର୍ଯ୍ୟ କରୁନାହାନ୍ତି ସେମାନେ କିଛି ଫଳ ପ୍ରାପ୍ତ ହୋଇପାରିବେ ନାହିଁ, ଏ ଜନ୍ମରେ ପାଇପାରିବେ ନାହିଁ, ପରଜନ୍ମରେ ପାଇପାରିବେ ନାହିଁ। କହିବାର ଉଦ୍ଦେଶ୍ୟ ହେଉଛି ଏତେ ମାରିଣୀ ମଧ୍ୟ ତାଙ୍କର ଟିକିଏ ଅଙ୍ଗ ସ୍ପର୍ଶ ହୋଇପାରୁନଥିଲା। ଫୁଲ ଭାବୁଥିଲେ ଯଦି ସେ ଚିନ୍ତା କରୁଥିଲେ ଫୁଲ କିଛି ଫୁଲ କିଏ ପକାଉଛି ତାକୁ, ଏଇ ପ୍ରକାର ତାକୁ ଲାଗୁଥିଲା। ତେଣୁ ଆମେ ଭାବିବା ତାହେଲେ ଭଗବାନଙ୍କୁ ସେ ଲାଗୁଛି ବରେ ବ୍ରହ୍ମାଣ ଭଗବାନ ପରିଡମ୍ବିତ ଆମର ଆଚାର୍ଯ୍ୟ ଟିକାରୀ କହିଛନ୍ତି ସେଇଟା ଆଗରୁ କୁହାଯାଇଛି ନା, ପରିଡମ୍ବିତ ସବୁବେଳେ ସେ ଲାଗୁଥିଲେ ଗୋବିନ୍ଦ ପରିଡମ୍ବିତ, ଭଗବାନ ତାକୁ ଆଲିଙ୍ଗନ କରି ରଖିଛନ୍ତି। ତାହେଲେ ଭଗବାନଙ୍କ ଶରୀରରେ ଲାଗୁଥିଲା କି ନା ନା, ଭଗବାନ ହେଉଛନ୍ତି ପ୍ରାକୃତ ଶରୀର, ନୈନ ଛିନ୍ଦନ ଶସ୍ତ୍ରାଣୀ, କୌଣସି ଶସ୍ତ୍ର ଦ୍ୱାରା ସେ କଟାଯାଇପାରିବ ନାହିଁ, ଟଚ୍ କରାଯାଇପାରିବ ନାହିଁ। ପ୍ରକୃତ ଅପ୍ରାକୃତ ବସ୍ତୁ ନାହିଁ, ପ୍ରାକୃତ ଗୋଚର। ତେଣୁ ଏଇଭଳି ଭାବରେ ସବୁ ପ୍ରକାର ପ୍ରୟାସ ଅପହତେ ତସ୍ମିନ୍ ଦୈତେନ୍ଦ୍ର ପରିଶଙ୍କିତ ଚକାର ତଦ୍ବୋପାୟା ନିର୍ବୁଧିର। ବହୁତ କଥା ରହିଛି, ଆମ ସମୟ ସ୍ୱଳ୍ପ ରହିଛି, ଆମେ ସଂକ୍ଷେପ କହିବା। ତେଣୁ ପ୍ରୟାସ ଅପହତେ ସବୁ ପ୍ରକାର ପ୍ରୟାସ କଲେ, ଆହୁରି ବହୁତ ପ୍ରକାର ପ୍ରୟାସ କରିଛନ୍ତି, ଦୈତେନ୍ଦ୍ର ପରିଶଙ୍କିତ ପାହାଡ଼ ଉପରୁ ପକାଇବେ, କେତେ କ'ଣ କେଉଁଠି ରହିଛି ଶ୍ଳୋକ ଦେଖିବାକୁ ପଡ଼ିବ। ହଁ ଏଇଠି ରହିଛି, ଦିଗ୍ଗଜେଇ ଦାନ୍ତ ଶୁକେଇ ଇନ୍ଦ୍ରେଇ, ଦିଗ୍ଗଜ ହାତୀମାନଙ୍କ ଦ୍ୱାରା ଚଢ଼େଇ ଦେଲେ କିଛି ହେଲା ନାହିଁ। ହିରଣ୍ୟକଶ ଯେଉଁ ପ୍ରକାର ସବୁ ଆଣିଥିଲା ବର, ଏମିତି କରିବି ନାହିଁ, ସେମିତି କରିବି ନାହିଁ, ସେମିତି କରିବି ନାହିଁ, ସେ ମୃତ୍ୟୁବରଣ କଲା। ଇଏ କୌଣସି ବର ପ୍ରାପ୍ତ ହୋଇନଥିଲେ, ଭଗବାନ ପ୍ରାର୍ଥନା କରିନଥିଲେ, କିନ୍ତୁ ଯେକୌଣସି ଉପାୟ ମଧ୍ୟ ସେ କରୁନାହାନ୍ତି। ଇଏ ହେଉଛି ଭଗବାନଙ୍କର ଭକ୍ତ ଅଭକ୍ତ ଭିତରେ ତଫାତ୍ ହେଉଛି ଏଇଟା। ଦିଗ୍ଗଜେଇ ଦନ୍ତ ଶୁକେଇ ବହୁତ ଭୀଷଣ ସବୁ ରହିଛନ୍ତି, ତକ୍ଷପିତାରୀ ଦଂଶନ କଲେ ମଧ୍ୟ କିଛି ହେଉନାହିଁ, ଅବିଚାରୀ ଅପାତ ନେଇ ପାହାଡ଼ ଉପରୁ ତଳକୁ ପକାଇ ଦେଉଛନ୍ତି, କିଛି ହେଉନି। ମାୟା ବି ବହୁତ ପ୍ରକାର ମାୟା କରିକିରି ହତ୍ୟା କରିବା ପାଇଁ ଚେଷ୍ଟା କରୁ, କିଛି ହେଉନାହିଁ। ଚନ୍ଦ୍ରୋଦୟ ତାଙ୍କର ବାୟୁ ବନ୍ଦ କରିଦେଉଛନ୍ତି, ନିଶ୍ୱାସ ନେଇପାରୁନାହାନ୍ତି, କିଛି କିଛି ନାହିଁ। ଗରଦାଣୀ ବିଷ ପ୍ରଦାନ କରୁଛନ୍ତି, ମିରାକର ତ କିଛି ହେଲାନି, ତାଙ୍କର କ'ଣ ଅବୋଧ ନେଇ ଖାଇବାକୁ ଦେଲେ ନାହିଁ, କେତେ ଦିନ ନ ଖାଇକି ପୁଚି ବସେ ଦେଖିବା, ଖାଇବାକୁ ଦେଲେ ନାହିଁ, କିଛି ହେଲା ନାହିଁ। ହିମ ଏଇ କ'ଣ ବରଫରେ ରଖିଲେ, ବାୟୁ ଅଗ୍ନିରେ ପକାଇଦେଲେ, ଶରୀରେଇ ଜଳ ଫିଙ୍ଗିଦେଲେ, ପର୍ବତାକ୍ରମଣ ପର୍ବତ ଦ୍ୱାରା ତାକୁ ପାହାଡ଼ ପର୍ବତ ତାଙ୍କୁ ପକାଇଦେଲେ, ନଶସାପ ଦଦା ଅନ୍ତୁ, କୌଣସି ଉପାୟରେ ତାକୁ ହତ୍ୟା କରିପାରିଲେ ନାହିଁ। ପାପମ ଅସୁର ସୁଧମ ଅପାପ, ତାଙ୍କର କୌଣସି ପାପ ନାହିଁ, ଅସୁର ସୁଧ ଅସୁର ହେଲେ ମଧ୍ୟ ଅସୁର ସୁଧ ହେଲେ ମଧ୍ୟ ତାଙ୍କର କୌଣସି ପାପ ନାହିଁ। ତେଣୁ ଆର ହିରଣ୍ୟକଶ୍ୟପର ଭୟ ଆସିଗଲା, ଚିନ୍ତା ଦୀର୍ଘତମ ପ୍ରାପ୍ତ, ବହୁତ କାଳରେ ଚିନ୍ତା କରି କ'ଣ କରିବା, ଛୋଟ ପିଲା ତାକୁ ହତ୍ୟା କରିବାକୁ ନାହିଁ, ଛୋଟ ପିଲା ମୁଁ ଏତେ ବର ପାଇଥିଲି, ଦିନେ ବର ନୁହେଁ ରାତିରେ ବର, ଇଏ ତ ସବୁ ବର ଆଠ ପାଖରେ ନେଇଛି, ଇଏ କାହିଁକି ବର ପାଇଲା, ଇଏ ତ କାହିଁକି ବର ଲାଗି ନାହିଁ, ତପସ୍ୟା ମୁଁ 100 ବର୍ଷ ଧରି ତପସ୍ୟା କରିଥିଲି, କିନ୍ତୁ ଇଏ ତ କୌଣସି ତପସ୍ୟା କରିନାହିଁ, କୌଣସି ଉପାୟ କରୁନାହିଁ, ଦିନେ ବର ନାହିଁ ରାତିରେ ବର ମାଗିଥିଲା। ହିରଣ୍ୟକଶିପୁ ଚିନ୍ତା ଭୟ ଆସିଗଲା, ଯାହାଙ୍କର ଭୂଭଙ୍ଗୀରେ ସମସ୍ତେ ଭୟ କରୁଥିଲେ, ଆଜି ସେ 5 ବର୍ଷ ବାଳକ ପାଖରେ ଭୟ କରୁଛନ୍ତି, ନିଜ ପୁତ୍ର ତତ୍ କର୍ତ୍ତୁ ନାମ ପଦ୍ଧତି ହତ୍ୟା କରିପାରିଲି ନାହିଁ, ଚିନ୍ତା ଆସିଗଲା। ଏ ସମୟ ବହୁ ସାଧୁତ୍ୱ ବଧୁ ପାରାସ୍ତ ନିର୍ମିତ ତେଷ୍ଟେଇ ଦ୍ରୋହୀ ଅସତ୍ ଧର୍ମୀ ମୁଗ୍ଧ ସ୍ୱନୈବ ତେଜସା, ମୁଁ ଆକୁ ଯେଉଁ ସବୁ ଭାବରେ ବହୁ ପ୍ରକାର ତିରସ୍କାର କଲି, ବହୁ ପ୍ରକାର ହତ୍ୟା କରିବା ପାଇଁ ଯେଉଁ ଉପାୟ କଲି, ଇଏ ତ କେବେ ଭୁଲିବ ନାହିଁ, ଯେଉଁ ଦ୍ରୋହ କଲି ଏ ପୁତ୍ର ତ କେବେ ହେଲେ ଭୁଲିବ ନାହିଁ, କିନ୍ତୁ ମୁକ୍ତ ହୋଇଗଲେ ସିଏ ମୋତେ ପ୍ରତିଶୋଧ ନେବ, ଏଇଭଳିଆ ଭାବୁଛନ୍ତି। ତେଣୁ ସେ ଗୋଟେ ଉଦାହରଣ ଦେଉଛନ୍ତି, ସୁନସେବ ଇବ ପ୍ରଭୁ, ସୁନସେବ ଯେଉଁ ରହିଛନ୍ତି ଆମର ରହିଛି ହରିଶ୍ଚନ୍ଦ୍ରଙ୍କ ପୁତ୍ର, ବହୁତ ବଡ଼ ଘଟଣା ରହିଛି ଗୋଟେ କଥା, ବର୍ଣ୍ଣଦେବ ହରିଶ୍ଚନ୍ଦ୍ର ଆମର ବହୁତ ପ୍ରସିଦ୍ଧ ହରିଶ୍ଚନ୍ଦ୍ର ରାଜା, ତାଙ୍କର ପୁତ୍ର ହେଉନଥିଲେ। ବର୍ଣ୍ଣକୁ ପ୍ରାର୍ଥନା କରିବାରୁ ବର୍ଣ୍ଣ କହିଲେ ତୁମେ ଗୋଟେ ପୁତ୍ର ପ୍ରାପ୍ତ ହେବ, ତୁ ତାକୁ ମୋତେ ବଳି ପ୍ରଦାନ କରିବ, ସେ ରାଜି ହୋଇଯାଇଥିଲେ। ତେଣୁ ହରିଶ୍ଚନ୍ଦ୍ର ଗୋଟେ ପୁତ୍ର ହେଲା, କ'ଣ ତାଙ୍କ ନା ରୋହିତ, ରୋହିତ ହେଲା। ବର୍ଣ୍ଣ ସବୁବେଳେ ଆସନ୍ତି, ହରିଶ୍ଚନ୍ଦ୍ର ପୁତ୍ରକୁ ବଳି କେବେ ଦେବ, ଆଉ ମଧ୍ୟରେ ବର୍ଣ୍ଣ ଜାଣିଲେ ପ୍ରକୃତରେ ଦେବା ପାଇଁ ଚାହୁଁନାହାନ୍ତି, ତେଣୁ ତାକୁ ଜଳଭୂତରେ ରୋଗ ହୋଇଗଲା। ତେଣୁ ରୋହିତ ପଳେଇଗଲେ, ବର୍ଣ୍ଣ ପଳେଇଗଲେ। ଇନ୍ଦ୍ରଦେବ କହିଲେ ଯାଅ ନା ପିତାଙ୍କ ପାଖକୁ, ବର୍ଣ୍ଣଦେବ ନେଇକି ଯିବେ। ତେଣୁ ରୋହିତ ଯାଇକରି ଜଣେ ରାଜା ଅଜିଗର୍ତ୍ତଙ୍କର ପୁତ୍ର ସୁନସେରକୁ କିଣିକିରି ଆଣିଥିଲେ, ସେ ସୁନସେରକୁ ବଳି ଦେବା ପାଇଁ ବ୍ୟବସ୍ଥା କରାଗଲା, କିନ୍ତୁ ବିଶ୍ୱାମିତ୍ର ତାକୁ ରକ୍ଷା କରିଥିଲେ। ଏ ବହୁତ ବଡ଼ ଘଟଣା, ସବୁ ବର୍ଣ୍ଣନା କରାଯାଇଛି କଥା। ତେଣୁ ଏ କଥା ସେ ଜାଣିଛନ୍ତି, ସବୁ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି। ତେଣୁ ଭାବିଲେ ଯେମିତି ସୁନସେବ ତାଙ୍କ ପିତାଙ୍କୁ ତ୍ୟାଗ କରିଦେଲେ, ପ୍ରହ୍ଲାଦ ତ୍ୟାଗ କରିଦେଲେ, ପ୍ରକୃତରେ ପ୍ରହ୍ଲାଦ ତାଙ୍କ ପିତାଙ୍କୁ ତ୍ୟାଗ କରିନାହାନ୍ତି, ହଁ ପିତାଙ୍କୁ ତ୍ୟାଗ ମାନେ ତାଙ୍କ କଥା ଗ୍ରହଣ କରିନାହାନ୍ତି, ସେହି ହିସାବରେ ତ୍ୟାଗ କଲେ। ତେଣୁ ଏଇଭଳି ଭାବରେ ଅପ୍ରମେୟ ଅନୁଭାବ ଅୟମ ଉତସ୍ଥିତ ଭୟ କୁମାର ନୂନ ଏତ ବିରୋଧୀନ ମୃତ୍ୟୁ ମେ ଭୂମିକା ନବା, ନିଜର ମୃତ୍ୟୁ ପାଇଁ ଚିନ୍ତା କରିବା ଆରମ୍ଭ କଲେ। ଯେ ପ୍ରକାର ବର ପ୍ରାପ୍ତ ହୋଇଥିଲି, ପ୍ରକୃତରେ ମୁଁ ଆଖିକୁ ଦୃଢ଼ କଲି ମୋର ମୃତ୍ୟୁ ହେବ, ଏଭଳି ଭଗବାନ କହିଥିଲେ, ମନେ ଅଛି ଭଗବାନ କହିଥିଲେ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ, ଯେଉଁ ଦ୍ରୋହ ଯେଉଁମାନେ କରନ୍ତି ସେତେବେଳେ ବିଶେଷ ଭାବରେ ତାକୁ ପୁତ୍ରକୁ ଦ୍ରୋହ କରିବ, ମୁଁ ତାକୁ ହତ୍ୟା କରିବି, ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ଚତୁର୍ଥ ଅଧ୍ୟାୟରେ। ତେଣୁ ତାଙ୍କର ଶିକ୍ଷକ ଯେଉଁ ଥିଲେ ଷଣ୍ଢ ଅମର୍କ, ସେ ଦୁଇ ଜଣ ଆସିଲେ, ସେ ଜାଣିଲେ ରାଜା ଏଭଳି ଭାବରେ ଦୁଶ୍ଚିନ୍ତା କରିଛନ୍ତି, ଇଏ ଗୁରୁ ଗୁରୁପୁତ୍ର ହିସାବରେ ତାଙ୍କର କର୍ତ୍ତବ୍ୟ ହେଉଛି ତାଙ୍କ ଶିଷ୍ୟଙ୍କୁ ସାନ୍ତ୍ୱନା ଦେବେ, ରକ୍ଷା କରିବେ ସବୁ ପ୍ରକାର। ତେଣୁ ସେ କହୁଛନ୍ତି, ସରକାର ଜୀତମ ତ୍ୱେକେନ ଜଗତ୍ରୟମ ଭୂ, ହେ ସରକାର ଆପଣଙ୍କ ଭୂମଙ୍ଗିରେ ତ୍ରିଲୋକକୁ ଆପଣ ଜୟ କରିଦେଇଛନ୍ତି, ବିଜୃମ୍ଭଣ ତ୍ରସ୍ତ ସମସ୍ତ ଦିଶ୍ନାପଣ ଯେତେ ଯେଉଁ ରହିଛନ୍ତି ଲୋକପାଳ ସବୁ ରହିଛନ୍ତି, ସମସ୍ତେ ଭୟ କରି ରହିଛନ୍ତି ଆପଣଙ୍କୁ, ନ ତସ ଚିନ୍ତନ ତବ ନାଥ ଚକ୍ଷୁଏ, ତା ପାଇଁ କାହିଁକି ଚିନ୍ତା କରୁଛନ୍ତି ଲୋକନାଥ, ନ ବି ଶିଶୁ ନା ଗୁଣ ଦୋଷ କଦମ, ଏ ଶିଶୁ ଛୋଟ ପିଲା ବାଳକ ସିଏ ତା ପାଇଁ ଜ୍ଞାନ ହେଲାଣି, ଟିକେ ଜ୍ଞାନ ଉଦୟ ହେଲେ ଦେଖିବେ ନା, ଏଥିପାଇଁ ଚିନ୍ତା କରୁଛନ୍ତି, ତାକୁ ବାନ୍ଧିକି ରଖ। ଏଇଭଳି ଭାବରେ ଦେଲେ, ଦେଲା ପରେ ଇଏ ବାନ୍ଧିକି ରଖିଥିବେ, ତାପରେ କେତେ ଦିନ ବାନ୍ଧିକି ରଖିବେ, ଛାଡ଼ିଦେଲେ ଗୁରୁଙ୍କ ପାଖକୁ ଯା, ପାଠ ପଢ଼ୁ, ସେ ବୁଦ୍ଧି ହେଇଯିବ କାଳେ। ସେ କହିଲେ ଆମର ପିତା ଆସିବା ପର୍ଯ୍ୟନ୍ତ ତାକୁ ବାନ୍ଧିକି ରଖନ୍ତୁ, ତାଙ୍କ ପିତା ଆସିଲା ପରେ ବୋଧେ ଛାଡ଼ିଥିବେ, ଯାହାକୁ ହଉ ଗଲା ପରେ ଏ ଯେଉଁ ସ୍କୁଲକୁ ଗଲେ ଷଷ୍ଠ ଅଧ୍ୟାୟରୁ ସପ୍ତମ ଅଧ୍ୟାୟ, ଏ ଦୁଇଟି ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ତାଙ୍କର ଛାତ୍ରମାନଙ୍କୁ, ତାଙ୍କ ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେଇଛନ୍ତି। ଆମେ ଏଇଟା ଆଗରୁ କହିଥିଲେ, କିଛି କିଛି କହିଥିଲେ ଷଷ୍ଠ ଅଧ୍ୟାୟ ସପ୍ତମ ଅଧ୍ୟାୟ, ଏଇଭଳି ଭାବରେ ପ୍ରହ୍ଲାଦଙ୍କ ଶିକ୍ଷା ରହିଛି। ଯେତେବେଳେ ଖେଳୁଛୁଟି ହୁଅ, ସେତେବେଳେ ପିଲାମାନେ ଖେଳିବା ପାଇଁ ଚାହିଁବେ, ପ୍ରହ୍ଲାଦ କହିବେ, ଦେଖ ସାଙ୍ଗ ବାଳକମାନେ କୁମାର ଆଚରିତ ପ୍ରାଜ୍ଞ, ଏଇ ବୟସ ପାଞ୍ଚ ବର୍ଷ ଯେଉଁ ରହିଛି, ଏଇ ବୟସରୁ ଆମେ ଶିକ୍ଷା କରିବା କଥା ଭାଗବତ ଧର୍ମ, ଇହ କହିଲେ ଭାରତ ଭୂମିରେ, ଅନ୍ୟ କୌଣସି ଭୂମିରେ ଶିକ୍ଷା କରିପାରିବେ ନାହିଁ, ସେଥିପାଇଁ ଇହ ଶବ୍ଦ ବ୍ୟବହାର କରାଯାଇଛି। ଭାରତ ଭୂମି ବହୁତ ମହାନ, ଅନ୍ୟ ଯେଉଁ ପାଶ୍ଚାତ୍ୟ ଜଗତ ରହିଛି କି ବା କରିହେବ ନାହିଁ, ସେ ପ୍ରଭୁପାତ୍ମା କୃପାରୁ ଆଜି ସେ ହେଇପାରୁଛି, ପ୍ରଭୁପାତ୍ମା କୃପାରୁ ସେଇଟା ନହେଲେ ହେଇପାରିନଥାନ୍ତା। ତେଣୁ ଏହିଭଳି ଭାବରେ ଷଷ୍ଠ ଅଧ୍ୟାୟ ଏବଂ ସପ୍ତମ ଅଧ୍ୟାୟରେ ସବୁ ଶିକ୍ଷା ଦେଲେ, ସବୁ ଯାହା ତାଙ୍କର ଏ ଯେଉଁ ତାଙ୍କ ଗୁରୁ ପୁତ୍ର କହିଲେ କେଉଁଠୁ ଶିଖିଲ କହିଲେ ନାହିଁ, ଏ ଶିକ୍ଷା କେଉଁଠୁ ପାଇଲେ କହିନଥିଲେ, ତାଙ୍କ ପିତା ପଚାରିଥିଲେ କେଉଁଠୁ ପାଇଥିଲେ ଶିକ୍ଷା କହିନଥିଲେ, ଆଜି ସାଙ୍ଗ ବାଳକମାନଙ୍କୁ କହିଦେଲେ। ମୁଁ ଯେତେବେଳେ ମାତୃଗର୍ଭରେ ଥିଲି, ମୋର ମାଆଙ୍କୁ ନାରଦ ମୁନି ଏଇ ଶିକ୍ଷା ଦେଇଥିଲେ, ମାତୃଗର୍ଭରୁ ରହିକି ଏ ଶିକ୍ଷା ପ୍ରାପ୍ତ ହୋଇଛି, ତାଙ୍କୁ କହିଲେ, ତାଙ୍କ ସାଙ୍ଗ ବାଳକମାନଙ୍କୁ କହିଲେ। ତେଣୁ ତାଙ୍କ ସାଙ୍ଗ ବାଳକମାନେ ସମସ୍ତେ ଭଗବାନଙ୍କୁ ଭଜନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ
ଦଶଟାରେ ଆସିଲେ ଆଉ ସାତଟାରେ ଆସିଲେ ଏସବୁ ଯେଉଁ କହୁଛନ୍ତି ନ୍ୟୁଜ୍ ତାଙ୍କର ଆଉ ସେ ଶୁଣିବା ପାଇଁ ଆଗ୍ରହ ନାହିଁ। ସିଏ ଶୁଣୁଛନ୍ତି ପ୍ରହ୍ଲାଦ ଶିକ୍ଷା ଦେଇଛନ୍ତି ହରିଙ୍କର ଚିନ୍ତା ସେମାନେ କରୁଛନ୍ତି ତାଙ୍କର ସେ ଶୁଣିବା ପାଇଁ ନାରାଜ ଶୁଣୁନାହାନ୍ତି ଏକାଲେ ପଡ଼ି ସେକାଲେ ବାହାର କରିଦେଉଛନ୍ତି। ତେଣୁ ନାରଦ କହୁଛନ୍ତି ଅଥ ଦୈତ୍ୟ ସୁତା ସର୍ବେ ସୁତା ତଦନୁବର୍ଣ୍ଣିତ ପ୍ରହ୍ଲାଦ ଯେଉଁ ଶିକ୍ଷା ଦେଇଥିଲେ ତାଙ୍କର ସାଙ୍ଗମାନେ ସେହି ଶିକ୍ଷା ଗ୍ରହଣ କଲେ ଏଇ ଯେଉଁ ତ୍ରିବର୍ଗ ଶିକ୍ଷା ରହିଛି ସେ ଶିକ୍ଷାକୁ ଗ୍ରହଣ କଲେ ନାହିଁ। ଯୋଗୁ ନିରବଧ୍ୟ ନୈବ ପୂର୍ବ ଅନୁଶିକ୍ଷିତ ଯେଉଁ ଗୁରୁ କାମ ମାନେ ଗୋଟିଏ ପରେ ଗୋଟିଏ ଶିକ୍ଷା ଦେଉଥିଲେ ଶିଖ ଧର୍ମ ଅର୍ଥ କାମ ସାମ ଦାନ ବେଦ ଦଣ୍ଡ ଏଭଳି ସବୁ ଶିକ୍ଷା ତ୍ରିବର୍ଗ ଶିକ୍ଷା ଦେଉଥିଲେ ସେ କୌଣସି ଆଗ୍ରହ ପ୍ରକାଶ କରେ ନାହିଁ। ତେଣୁ ଜାଣିପାରିଲେ ଛୋଟା ଆମର ତ ଜାଣିପାରିଲେ ଆଜି ଗୋଟିଏ ପିଲା ନଷ୍ଟ ହୋଇନାହିଁ ସବୁ ପିଲା ନଷ୍ଟ ହୋଇଗଲେ ଏ କଥା ଯେତେବେଳେ ଜାଣିବେ ଇଣ୍ଡିଆ କାଶୀକୁ ଆମକୁ ନିଶ୍ଚିନ୍ତ ଭାବରେ ଅତ୍ୟାଚାର କରିବେ। ତେଣୁ ପ୍ରହ୍ଲାଦ ପାଇଁ ଛାଡ଼ିଦେଲେ ପିତା ପାଖରେ ଛାଡ଼ିଦେଲେ ଅଥ ଆଚାର୍ଯ୍ୟ ସୁତ ସ୍ତେଷାଂ ବୁଦ୍ଧି ଏକାନ୍ତ ସଂସ୍ଥିତା ଆଲକ୍ଷ୍ୟ ଭୀତ ସ୍ତୈ ଋତୁ ରାଜ୍ଞ ଆବେଦନ ତଥା ଭୟ କରିଗଲେ ଗୋଟିଏ ପିଲାକୁ ଯଦି ଇଏ ହରିକର ବଦନ କରୁଥିଲା ଆମକୁ ହତ୍ୟା କରିଥାନ୍ତି ସେଦିନ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ବର୍ଷ ଅଧ୍ୟାୟରେ ହତ୍ୟା କରିବାକୁ ଚାହୁଁଥିଲେ କିନ୍ତୁ କୌଣସି ମତେ କହିଲେ ଆମେ ଏଇ ଶିକ୍ଷା ଦେଉନା କହି ରକ୍ଷା ପାଇଗଲେ ବର୍ତ୍ତମାନ ସମସ୍ତେ ଯେତେବେଳେ ହରିକର ବଦନ କରୁଛନ୍ତି ତାଙ୍କର ନିଶ୍ଚିନ୍ତ ଭାବରେ ମୃତ୍ୟୁ ହେବ ତେଣୁ କହିଦେଲେ। ତେଣୁ ଏ କଥା ଯେତେବେଳେ ସ୍ୱୟଂ ଦେଖିଲେ ଗାତ୍ର ପୁତ୍ର ନାହାନ୍ତୁ ମନ ଦେଲେ ଆଜି ପୁଣି ପୁତ୍ରକୁ ହତ୍ୟା କରିବା ପାଇଁ ମନ ବର୍ତ୍ତମାନ ମନକୁ ସ୍ଥିର କରିଦେଲେ ଆଜି ହତ୍ୟା କରିବା। ମୁଁ ନିଜେ ଚେଷ୍ଟା କରିନଥିଲି ଅନ୍ୟମାନେ ଚେଷ୍ଟା କରିଥିଲେ ମୁଁ ଚେଷ୍ଟା କରିବି ମୁଁ ହତ୍ୟା କରିବି ଦେଖିବା କି ତାକୁ ରକ୍ଷା କରୁଛି ପଶ୍ଚନ ବି ନ ପଶ୍ଚି ବୁଦ୍ଧିମାନ ଆମର ସମୟ ନାହିଁ ସେଥିପାଇଁ କହିପାରୁନି କିନ୍ତୁ ଇଏ ହେଉଛି ପ୍ରକୃତରେ ବୁଦ୍ଧିହୀନ ବ୍ୟକ୍ତିର ମାନେ କାର୍ଯ୍ୟ ତାଙ୍କ ସାମ୍ନାରେ ଦେଖୁଛନ୍ତି ସାମ୍ନାରେ କ'ଣ ଅହନି ଅହନି ଭୂତାଣି ଗଛନ୍ତି ଜମାଳୟ ସେ ସବୁ ସ୍ଥାବର ମିଶନ୍ତି କିମ୍ବା ଆଶ୍ଚର୍ଯ୍ୟ ମତ କର ଇଏ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଭାଗବତ ମଧ୍ୟ ସେଟା କରାଗଲା ଏସବୁ କ୍ରମତ ନିଧନ ପଶ୍ଚାତ ନ ପଶ୍ଚି ତାଙ୍କର ମୃତ୍ୟୁ ଦେଖିକି ମଧ୍ୟ ଏମାନେ ଦେଖିପାରନ୍ତି ନାହିଁ ହିରଣ୍ୟ କଶ୍ୟପ ଦେଖୁଛନ୍ତି ସବୁ ପ୍ରକାର ଉପାୟ ଫେଲ୍ ହୋଇଯାଇଛି ନିଜେ ସେଥିପାଇଁ ବହୁତ ଚିନ୍ତା କରୁଥିଲେ କିନ୍ତୁ ତଥାପି ନ ପଶ୍ଚି ତଥାପି ତାଙ୍କର ବୁଦ୍ଧି ହୋଇପାରିଲା ନାହିଁ କହିଲେ ଆଜି ମୁଁ ନିଜେ ହତ୍ୟା କରିବି କ୍ଷିପ୍ତା ପରୁଷୟା ବାଚା ପ୍ରହ୍ଲାଦ ମତଧାରଣ ବହୁତ ନିଷ୍ଠୁର ବାଚ କହିଲେ ବହୁତ କଥା ରହିଛି ହେ ଦୁର୍ବିନୀତ ମନ୍ଦାତ୍ମନ କୁଳଭେଦ କରାଧନ ସ୍ତବ୍ଧ ମତ ଛାସନ ଛାସନଦୃତ ନେସିଏ ତାହାତେ ଜମକ୍ଷା ଆରେ କୁଳାଧମ ଦୁର୍ବିନୀତ ମୋର କଥା ଶୁଣୁନାହୁଁ ଦୁର୍ବିନୀତ ମନ୍ଦା ମୋ କଥାକୁ ଶୁଣୁନାହୁଁ ଆଳସ୍ୟ ପ୍ରାଣୀ ହୋଇଯାଉଛି ମୋ କଥାରେ ମନ୍ଦାତ୍ମନ କୁଳଭେଦ କରାଧମ ଆମର କୁଳକୁ ଭେଦ କରୁଛୁ ଆମେ କୁଳକୁ ହତ୍ୟା କରିବା ପାଇଁ ଚାହୁଁଛୁ କୁଳ ନଷ୍ଟ କରି କୁଳାଙ୍ଗା ଯେମିତି ତାଙ୍କର ଶିଷ୍ୟ ଶିକ୍ଷକମାନେ କହିଥିଲେ କୁଳାଙ୍ଗା ସେଭଳି ଭାବରେ ଇଏ କହିଲେ କୁଳାଙ୍ଗା ସ୍ତବ୍ଧ ମୋ ଛାସନ ଏତେ ତୋର ଗର୍ବ ହୋଇଯାଇଛି ମୋର ଶାସନ ଗ୍ରହଣ କରୁନାହୁଁ ତ୍ରିଲୋକରେ ସମସ୍ତେ ମୋତେ ଭୟ କରି ରହୁଛନ୍ତି ନେସିଏ ତାଦ୍ୟ ମୁଁ ବର୍ତ୍ତମାନ ତୋତେ ଯମକ୍ଷ ଯମକୁ ପଠେଇ ବର୍ତ୍ତମାନ ଦେଖ ତୋତେ କିଏ ରକ୍ଷା କରିବୁ ଏଭଳି ଭାବରେ ଉର୍ଦ୍ଧସ୍ୟ ଦଶ୍ୟ କମ୍ପତେ ତ୍ରୟୋଲୋକା ମହେଶ୍ୱରା ଦଶ୍ୟ ମେ ଅଭିତବତ୍ ମୂଢ଼ ଶାସନ କିମ୍ବା ଥିବା ଯେ କ୍ରୋଧ ଯେ କ୍ରୋଧ କରେ କମ୍ପ ଯେ ତ୍ରୟୀଲୋକ ତିନି ଲୋକ କମ୍ପି ଯାଆନ୍ତି ତିନି ଲୋକ କମ୍ପି ଯାଆନ୍ତି ମହେଶ୍ୱରା ଖାଲି ସାଧାରଣ ଲୋକ ନୁହନ୍ତି ଈଶ୍ୱରମାନେ ନିୟନ୍ତ୍ରଣକାରୀ ଲୋକପାଳମାନେ କମ୍ପି ଯାଆନ୍ତି ଭୟ କରିଯାଆନ୍ତି ଦଶମୀ ଅଧିକ କ୍ରୋଧ ସେ ମୋର ଏଭଳି ମୋର ଶକ୍ତି ରହିଛି ତୁମେ ଅଭିତବ କୌଣସି ଭୟ କରୁନା ବୁଢ଼ ତୋର ବୁଦ୍ଧି ନାହିଁ ଆହୁରି ହୋଇପାରୁ ନାହିଁ ବୁଦ୍ଧି ଅନ୍ତର୍ଗତ ସାମାନ୍ୟ ବୁଦ୍ଧି ଅଛି ସେ ବୁଦ୍ଧିଟା ବୁଝିଯିବା କଥା କିନ୍ତୁ ତୋର ସେତିକି ବୁଦ୍ଧି ନାହିଁ ମୂଢ଼ ଶାସନ କି ମୂଢ଼ା ଥିବ ମୋର ଶାସନ କେମିତି ତୁ ଅତିକ୍ରମ କରିଯାଉଛୁ ବହୁ ବଡ଼ କାହା ତ ବଡ଼ ପ୍ରାପ୍ତ ହେଉଛୁ କରିବାର ଉଦ୍ଦେଶ୍ୟ ହେଉଛି ଏଇଟା
ତେଣୁ ପ୍ରହ୍ଲାଦ କହୁଛନ୍ତି ତଥାପି ପ୍ରହ୍ଲାଦ ଇଏ ହେଉଛି ଭକ୍ତଙ୍କର ପ୍ରହ୍ଲାଦ ସେଥିପାଇଁ ମହାପ୍ରଭୁ ସବୁଦିନ ଶୁଣୁଥିଲେ ପ୍ରହ୍ଲାଦଙ୍କ ଚରିତ ପ୍ରହ୍ଲାଦ କହୁଛନ୍ତି ନ କେବଳ ମେ ଭବତସ୍ୟ ରାଜ କୌଣସି ତାଙ୍କର କୋଧ ନାହିଁ ଶାନ୍ତ ଭାବରେ କହୁଛନ୍ତି ନ ନ କେବଳ ମେ ଭବତସ୍ୟ ରାଜ ସବୈ ବଳଂ ବଳିନାଂ ଚା ପରେଷା ପରେ ପରେ ମେ ସ୍ଥିରଜଙ୍ଗ ମାଧେ ବ୍ରହ୍ମା ଦୋଦେନ ବସଂ ପ୍ରଣୀତା ରାଜନ ହେ ରାଜନ କେବଳ ମୋର ନୁହଁ ଆପଣ ପଚାରୁଛନ୍ତି କାହା ମୋର ମୁଁ କେଉଁଠୁ ବଳ ପାଇଲି କେବଳ ମୋର ନୁହଁ ଭଗତସ୍ୟ ରାଜନ ଆପଣଙ୍କର ମଧ୍ୟ ଆପଣ ବଳ କ'ଣ ପାଇଛନ୍ତି ତପସ୍ୟା କରିଥିଲେ ନା ତପସ୍ୟା କରି ବଳ ପାଇଛନ୍ତି ସିଏ କେଉଁଠୁ ଆପଣ ବର ପାଇଛନ୍ତି ବ୍ରହ୍ମା କେଉଁଠୁ ବର ପାଇଛନ୍ତି ଆପଣ ବର ଦେଇଦେଲେ ଅମୃତ ଅମର ବର କାହିଁକି ଦେଇପାରିବେ ନାହିଁ ଆପଣ ଖାଲି ଏମିତି କରିବେ ନାହିଁ ସେମିତି କରିବେ ନାହିଁ କହିଲେ କହିଲେ ମୁଁ ଅମର ହେଇଥିଲି ସବୈ ବଳଂ ବଳିନାଂ ଚା ପରେଷା ସେ ମୁଁ ଯାହାଙ୍କର ବଳ ପାଇଛି ସିଏ ହେଉଛି ବଳ ସମସ୍ତଙ୍କର ବଳ ସିଏ ବଳଂ ବଳବତ୍ତା ଚା ଭଗବତ ଭଗବାନ କହିଲେ ଏତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛି ମୁଁ ଚା ପରେଷା ଆଉ ଯେତେ ଅଛନ୍ତି ବଳିବାନ ବ୍ୟକ୍ତି ରହିଛନ୍ତି ପରେ ପରେ ହିଁ ସ୍ଥିରଜଙ୍ଗ ମାଝେ ସ୍ଥିର ମାନେ ଚର ଅଚର ଶ୍ରେଷ୍ଠ ନିଚ ଯେତେ ଅଛନ୍ତି ବ୍ରହ୍ମା ଦେଉଦିନ ବସନ୍ ପ୍ରଣୀତା ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ବସନ୍ ପ୍ରଣୀତା ଈଶ୍ୱର ପରମ କୃଷ୍ଣ ବି ଭଗବାନଙ୍କୁ ସ୍ତୁତି କରୁଛନ୍ତି ସିଏ ସିଏ ଆପଣ ଯେଉଁଠୁ ବଳ ପାଇଛନ୍ତି ମୁଁ ସେଇଠୁ ବଳ ପାଇଛି ସ ଈଶ୍ୱର ସେ ମଧ୍ୟ ବହୁତ କଥା କହିବେ ପ୍ରହ୍ଲାଦ ମଧ୍ୟ ଅନ୍ତିମରେ ମଧ୍ୟ ସେ କହୁଛନ୍ତି ଉପଦେଶ ଦେଉଛନ୍ତି କହି ଜହା ସୁରଂ ଭାବ ଇମଂ ତୁମାତ୍ମନ ସମଂ ମନୋଭତ୍ସ ନ ସନ୍ତି ବିଦ୍ୱିଷ ଋତି ରଜିତାତ୍ମ ଉତ୍ପଥେ ସ୍ଥିତା ତଦ୍ଧି ହନନ୍ତସ ମହତ୍ସବରଣ ଜହା ଅସୁର ଭାବ ଇମଂ ତୁମାତ୍ମନ ତ୍ୱଂ ଆପଣ ଏ ଯେଉଁ ଅସୁର ଭାବ ରହିଛି ଭଗବାନ ଏଇ ନାହାନ୍ତି ନୁହଁ ଭଗବାନ ଏ ଭାବକୁ ତ୍ୟାଗ କରନ୍ତୁ ଜହି ଅସୁର ଭାବ ଇମଂ ତ୍ୱଂ ଆତ୍ମନ ସମାନ ମନ ଧର୍ଷ ନ ସନ୍ତି ବିଦ୍ୱେଷ ଭଗବାନ ସହିତ ଶରଣରେ ଯାଅ ତାଙ୍କୁ ବିଦ୍ୱେଷ କର ନା ରୀତି ଅଜିତା ଯେଉଁମାନେ ଅଜିତାତ୍ମନ ଯେଉଁମାନେ ନିଜ ଇନ୍ଦ୍ରିୟକୁ ଜିତିପାରୁନାହାନ୍ତି ସେମାନଙ୍କ ବ୍ୟକ୍ତି ଅନ୍ୟ ସମସ୍ତେ ତାଙ୍କ ଶରଣରେ ଯାଇଛନ୍ତି ଅନନ୍ତ ସେ ମହତ୍ ସମରଣ ସେ ଅନନ୍ତ ସିଏ ତୁମେ ହେଉଛ ତୁମର ଶକ୍ତି ସୀମିତ ଶକ୍ତି ସେ ହେଉଛନ୍ତି ଅନନ୍ତ ତେଣୁ ଏଇଭଳି ଭାବରେ ଅତୀତ କାଳରେ ବହୁତ ଆପଣଙ୍କ ଭଳି ବହୁତ ଆସିଥିଲେ ଦସୁନ୍ ପୁରାଶ୍ରଣ ନ ବିଦ୍ୟା ରୂପତୁ ବହୁତ ତୁମ ଭଳି ଦସୁ ବହୁତ ଆସିଥିଲେ ଏ ଭଗବାନ ତୁମକୁ ତୁମେ ଲୁଣ୍ଠନ କରିଛ ଏଇଭଳି ବା ଆସି ଯାଇଛନ୍ତି ତେଣୁ ଏଇଭଳି ଭାବରେ ସେ ତାଙ୍କୁ ଉପଦେଶ ଦେଉଛନ୍ତି କୌଣସି ତାଙ୍କର କୌଣସି ଭୟ ନାହିଁ କୌଣସି ରୋଧ ନାହିଁ ଶାନ୍ତ ଭାବରେ ଉପଦେଶ ଦେଉଛନ୍ତି ଏବେ ମଧ୍ୟ ସମୟ ଥିଲା ହିରଣ୍ୟ କଶ୍ୟପ ତାଙ୍କ କଥା ଗ୍ରହଣ କରିଯାଇଥାନ୍ତେ ତାହେଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଅମର ହେଇକି ରହିଥାନ୍ତେ ମୃତ୍ୟୁବରଣ କରିନଥାନ୍ତେ କିନ୍ତୁ ସେ ଶୁଣିଲେ ନାହିଁ ତେଣୁ ହିରଣ୍ୟ କଶ୍ୟପ କହୁଛନ୍ତି ଏବଂ ବିପରୀତ ବୁଦ୍ଧି ଆସୁଛି କ୍ରୋଧ ତାଙ୍କର ବଢ଼ିବଡ଼ିକା ଯାଉଛି ଶାନ୍ତ ହେଉନାହିଁ ସେଥିପାଇଁ ଉପଦେଶା ହିଁ ମୂର୍ଖାଣ ପ୍ରକୋପାଏ ନ ଶାନ୍ତ ଏ ପ୍ରଭୁ ଭାରତ କହୁଛନ୍ତି ମୂର୍ଖମାନଙ୍କୁ ଉପଦେଶ ଦେଲେ ତାଙ୍କର କୋପ ବଢ଼ିବଡ଼ିକା ଯିବ ଶାନ୍ତ ହେଉନାହିଁ ହିରଣ୍ୟ କଶ୍ୟପ ସେଇଭଳି ଭାବରେ ଭଗବାନଙ୍କ ଲୀଳା ଅବସ୍ଥା ତେଣୁ ସେ କହୁଛନ୍ତି ବ୍ୟକ୍ତାନ୍ତ ମର୍ତ୍ତୁକାମସି ଯୋ ଅତିମାତ୍ର ବିକଚ୍ଛ ସେ ମୁର୍ମୁଷଣା ହିଁ ମନ୍ଦାତ୍ମ ନନୁ ସୁ ବିପ୍ଳବାଗ୍ର ବ୍ୟକ୍ତାନ୍ତ ମର୍ତ୍ତୁକାମ ବର୍ତ୍ତମାନଙ୍କ ମୃତ୍ୟୁ କାମ କରିଛି ମୃତ୍ୟୁ ଚାହୁଁଛି ବର୍ତ୍ତମାନ ମୃତ୍ୟୁ କାମ ଯୋ ଅତିମାତ୍ର ବିକଚ୍ଛ ସେ ଏଭଳି ଭାବରେ କହିନଥାନ୍ତୁ ମୋର ଶରଣରେ ଯାଇଥାନ୍ତୁ ମୁହୁର୍ଷୁଣା ମନ୍ଦାତ୍ମ ବର୍ତ୍ତମାନଙ୍କୁ ମୃତ୍ୟୁବରଣ କରିବୁ ନନୁ ସିଉ ବିପ୍ଳବାଗ୍ର ନହେଲେ ଏଭଳି କଥା କହିନଥାନ୍ତି ମୋତେ ଯସ୍ତୟା ମନ୍ଦ ଭାଗ୍ୟୁକ୍ତା ମଦନ୍ୟ ଜଗଦୀଶ୍ୱର କ୍ୱାସୁ ଦେଶ ସର୍ବତ୍ର କସ୍ମାତ୍ ତମେ ନ ଦିଶ୍ଚତେ କରି ଆରେ ଯସ୍ତୟା ମନ୍ଦ ଭାଗ୍ୟୁକ୍ତା ନା ନା କ୍ରୋଧ କହିଥିଲେ ମନ୍ଦ ଭାଗ୍ୟ ଦୋର ହେଇଯାଇଛି ମୁଁ ତ୍ରିଲୋକର ସମ୍ରାଟ ତୁ ଯଦି ମୋର ଶରଣରେ ଯାଇଥାନ୍ତୁ ତ୍ରିଲୋକର ସମ୍ରାଟ ହୋଇଥାନ୍ତୁ କିନ୍ତୁ ତୋର ମନ୍ଦ ଭାଗ୍ୟ ଗୋଟେ ହେଇଛି ଆମେ ତ ଭାଗ୍ୟବାନ ପିଲା ଆମେ କହୁଛେ ନା ଆମେ ସେ ଉଡ଼ିଆ କାଶ ଉଡ଼ୁଆ ଯେ ଆକାଶରେ ଆମେ ଯେ ବୁଡ଼ୁ ରହିଛି ଆମେ ଭାଗ୍ୟବାନ ବୋଲି କହୁଛେ ଇଏ କି ଭାଗ୍ୟ ବ୍ରହ୍ମାଣ୍ଡ ଭ୍ରମିତ କୌଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଇଁ ଭକ୍ତିଲତା ବିଜ ସିଏ ହେଉଛନ୍ତି ଭାଗ୍ୟବାନ ବ୍ୟକ୍ତି ଯିଏ ଭକ୍ତିକୁ ପ୍ରାପ୍ତ ହୁଅନ୍ତି ତେଣୁ ମନ୍ଦଭାଗ୍ୟ ମଦନ୍ୟ ଜଗଦୀଶ୍ୱର ତୁ କହୁଛୁ ମୋ ଛଡ଼ା ଆଉ କିଏ ଜଗଦୀଶ୍ୱର ଅଛନ୍ତି ମଦନ୍ୟ ଜଗଦୀଶ୍ୱର କୁହାସୁ କେଉଁଠି ଅଛନ୍ତି ବହୁତ ଟିକେ ଅଛି ଆମେ ସମୟ ନାହିଁ ତେଣୁ ପ୍ରହ୍ଲାଦ ମହାରାଜ କେମିତି ଭାବୁ ସର୍ବତ୍ର ସବୁଠାରେ ଅଛନ୍ତି ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶୁଛନ୍ତି କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି ବୈଦୁର୍ଯ୍ୟମଣିର ସ୍ତମ୍ଭ ଆଗକୁ ବର୍ଣ୍ଣନା କରାଯାଇଛି ବୈଦୁର୍ଯ୍ୟମଣିର ସ୍ତମ୍ଭ ସିଏ ଦେଖିପାରନ୍ତି ପ୍ରହ୍ଲାଦ ଅଛନ୍ତି ସତ୍ୟ ମଧ୍ୟରେ ବର୍ଣ୍ଣନା କରାଯାଇଛି ଇଏ ହେଉଛି କ'ଣ ସବୁଠାରେ ସେ ଭଗବାନ କ'ଣ ନ ଦେବୀ ଧୂ ଏତାବା ଏବଂ ଲୋକେସ୍ମିନ୍ ପୁଂସା ସ୍ୱାର୍ଥ ପରାସ୍ମୃତ ଏକାନ୍ତ ଭକ୍ତି ଗୋବିନ୍ଦେ ଯତ୍ ତତ୍ ସର୍ବତ୍ର ତଦୀକ୍ଷଣ ଯେଉଁମାନଙ୍କର ଏକାନ୍ତ ଭକ୍ତି ରହିଛି ପ୍ରହ୍ଲାଦ ଭଳି ସେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ତେଣୁ ସେ ଦେଖୁଛନ୍ତି ଦୃଶ୍ୟରେ ବି କହୁଛନ୍ତି ନମସ୍କାର କରୁଛନ୍ତି ତେଣୁ ହିରଣ୍ୟକଶିପୁ ଭାବୁଛନ୍ତି ଏଇଠି ସତରେ ଏଇଠି ଅଛନ୍ତି ନା କ'ଣ ଶୁଭମ ବିକତ ମାନସ୍ୟ ଶିର କାୟା ଧରାମି ଦେ ତୁ ଯେଉଁ ବିକତମାନ କଥା କହୁଛୁ ପାଗଳ ଭଳି ତୋର ଶିରକୁ ଛେଦନ କରି ବର୍ତ୍ତମାନ କ'ଣ ପାୟା ଶରୀରରୁ ଶିରକୁ ଛେଦନ କରିଦେବି ଗୋପାଳ ଏତେ ହରି ସ୍ୱାଦା ତୁ ଯେଉଁ କହୁଛୁ ହରି ତୋତେ ଦେଖିବା କେମିତି ସେ ରକ୍ଷା କରିବ ତୋତେ ଗୋପାଳ ଏତେ କେମିତି ରକ୍ଷା କରିବ ମଧ୍ୟ ବର୍ତ୍ତମାନ ଜଷ୍ଟେ ଶରଣ ବିକ୍ଷିତ ତୁ ତା ଶରଣ ଯାଉଛୁ ଏବଂ ଗୁରୁତେଇ ମୁହୂର୍ତ୍ତୟନ ରୁଷା ସୂତଂ ମହାଭାଗବତ ମହାସୁର ଖଡ଼ଗଂ ପ୍ରଗୃହୋଦ ପତିତୋ ପରାସନା ସ୍ତମ୍ଭଂ ତଡ଼ାତା ଅତିବଳ ସୃଷ୍ଟିନା ସେ ରହିଥିଲା ସେ ଉପରେ ସିଂହାସନ ଉପରେ ପ୍ରହ୍ଲାଦ ତଳେ ରହିକି ସେ ବର୍ଜନ କରୁଛନ୍ତି ତଳେ ରହିକି ସବୁ ନିବେଦନ କରୁଛନ୍ତି କିନ୍ତୁ ଏହିଭଳି ଭାବରେ ଦୁର୍ଜନ ଗୁରୁତେଇ ବହୁତ ଅପମାନ ସୂଚକତା କହି ପ୍ରକୃତିରେ ସତ୍ୟ କଥା ନୁହଁ ଏସବୁ ଭଗବାନ ସେ ଗ୍ରହଣ କରୁନାହାନ୍ତି ଜୟ ସୀତାରାମ ହନୁମାନ ଶ୍ରୀ ଲକ୍ଷ୍ମୀଦେବ କି ମୁହୁ ଅର୍ଧୟନ ଦୃଷା ତିରସ୍କାର କରି ବହୁତ କ୍ରୋଧରେ ସୁତନ ମହାଭାଗବତ ମହାସୁର ଇଏ ହେଉଛି ମହାଭାଗବତ ହେଉଛି ମହାସୁର ଇଏ ମହାଭାଗ ସୁତ ନିଜର ପୁତ୍ର ଶ୍ରୀମାନେ ପଚାରିଥିଲେ ନା ନିଜର ସୁତ ମହାଭାଗବତ ପ୍ରତି ସେ କ୍ରୋଧ କେମିତି କଲେ ସେଥିପାଇଁ କହୁଛନ୍ତି ସୁତନ ନିଜର ପୁତ୍ର ମହାଭାଗବତ ସାଧାରଣ ଭାଗବତ ନଉଛନ୍ତି ମହାଭାଗବତ ଏବଂ ଇଏ ହେଉଛନ୍ତି ମହାସୁର ମହାସୁର ସୁତଂ ମହାଭାଗବତ ମହାସୁର ଖଡ଼ଗଂ ପ୍ରଗୃହ ପତିତୋ ବରାସନା ଖଡ଼ଗ ଧାରଣ କରି ଡେଇଁଲେ ତଳକୁ ଡେଇଁଲେ ହତ୍ୟା କରିଲେ ବରାସନା ସ୍ତମ୍ଭ ତଡ଼ାତା ତିବଳ ସୁଷ୍ଟିନା ଏଇଠି ଅଛି କହିକିରି ଗୋଟିଏ ମୁଷ୍ଟି ମାଲେଶ୍ୱର ମୁଷ୍ଟିନା ଏତି ବଳ ରହିଛି ତାଙ୍କର ବହୁତ ବଳ ରହିଛି ସବୁ ଅଷ୍ଟାଙ୍ଗ ଯୋଗ ଶକ୍ତି ରହିଛି ସବୁ ରହିଛି ବୈଦୁର୍ଯ୍ୟମଣି ଯେତେବେଳେ ମୁଷ୍ଟି ଆଘାତ କଲେ ତଦୈବ ତସ୍ମିନ୍ ଇନୋଦ ଅତିମିଶ୍ରଣ ସେହି ସମୟରେ ତଦୈବ ସାଙ୍ଗେ ସାଙ୍ଗେ ତଦୈବ ତସ୍ମିନ୍ ସେଇଠାରୁ କ'ଣ ହେଲେ ନା ଇନୋଦ ଗୋଟେ ଭୀଷଣ ନାଁ ଧରଲା ଇନୋଦ ଭୀଷଣ ଅତିମିଶ୍ରଣ ନାଁ ଧରଲା ବଭୁବ ଜେନା ଅଣ୍ଡପଟା ସ୍ଫୁଟତ ଯେତେବେଳେ ପ୍ରଳୟ ହୁଏ ଯେଉଁ ଭୀଷଣ ଶବ୍ଦ ହୁଏ ସେହିଭଳି ଶବ୍ଦ ହେଲା ଜଙ୍ଗ ଭାଇ ସ୍ୱଧିଷ୍ଣୁ ପଗତମ ତ୍ୱଦା ଦେଉ ଅଜ ବ୍ରହ୍ମା ମୋତେ କ'ଣ ହେଲା ଯେଉଁ ପ୍ରଳୟ ସମୟ ଆସିଗଲା ନା କ'ଣ କ'ଣ ହେଇଛି ଘଟଣା ସେ ଜାଣିପାରିନଥିଲେ ଧ୍ୟାନ ଦେଇନଥିଲେ ଏ ଲୀଳା ଏଠି ଚାଲିଛି ବୋଲି ଲେଟେଷ୍ଟ ନ୍ୟୁଜ୍କୁ ସେ ଶୁଣିନଥିଲେ ସେ ତାଙ୍କ ବ୍ରହ୍ମ ମ୍ୟାନେଜମେଣ୍ଟ ଚାଲିଥିଲା କ'ଣ ମ୍ୟାନେଜ ହବ ଚିନ୍ତା ଚାଲିଥିଲା ଏ ଲେଟେଷ୍ଟ ନ୍ୟୁଜ୍କୁ ସେ ନେଇନାହାନ୍ତି ଦେଖିନା ତେଣୁ ଚିନ୍ତା କଲେ କ'ଣ ପ୍ରଳୟ ଆସିଗଲା ନା କ'ଣ ଶୁଦ୍ଧା ସୋଧାମତ୍ୟ ଅମଙ୍ଗ ମେନିରେ ନିଜ ଧାମରେ ଆସି ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ଏବଂ ସମସ୍ତ ଲୋକପାଳମାନେ ଆସି ପହଞ୍ଚିଗଲେ ଏଇଭଳି ଭାବରେ ଯେଉଁ ହେଉଛି ଦେଖିକି ଏ ଯେଉଁ ଅସୁର ହିରଣ୍ୟକଶିପୁ ଯେଉଁ ଭୀଷଣ ଶବ୍ଦ ଶୁଣିଲା ସେ କୌଣସି ରୂପ ଦେଖିଲା ନାହିଁ ତେଣୁ ସେ ଶବ୍ଦ ଶୁଣି ଭୟ କରିଗଲା ଏ ଶବ୍ଦ କେଉଁଠୁ ଆସୁଛି ଭୟ କରିଗଲା ତେଣୁ ସୁଖଦେବ ଗୋସ୍ୱାମୀ ନାରଦ ମୁନି କଥା କହୁଛନ୍ତି ବହୁତ ପ୍ରସିଦ୍ଧ ଶ୍ଳୋକ ଆମେ କହିଥିଲେ ପ୍ରଥମ ଦିନ ନୃସିଂହଦେବଙ୍କର ଆବିର୍ଭାବ ଦେଇଥିଲେ ଏ ଶ୍ଳୋକ ସଂକ୍ଷେପରେ ବର୍ଣ୍ଣନା କରିବା କଥା ବିଶ୍ରାମ ଦେବା ବହୁତ କଥା ରହିଛି ଆଚ୍ଛା ଦେବ କହିବ ଡେରି କରିବ ଚାନ୍ଦଟାରେ ଦେବ ଖଚିତ ବେଲ୍ ବଜେଇ ଦେବେ କହିବ ପନ୍ଦର ମିନିଟ୍ ଡେରି ହେବ। ତେଣୁ ଏ ଯେଉଁ ଶ୍ଳୋକଟି ରହିଛି, ସତ୍ୟଂ ବିଧାତଂ ନିଜବୋଧ୍ୟଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଫଳେଷୁ ଚାତ୍ମନ ଅଦୃଶ୍ୟ ତତ୍ ଭୂତଂ ରୂପମ ଉଦ୍ଭବନ ସ୍ତମ୍ଭେ ସଭାୟା ନ ମୃଗଂ ନ ମାଂସ। ଏ ଶ୍ଳୋକଟି ଆମେ ଆଲୋଚନା କରିଥିଲେ। ତେଣୁ ଏ ସତ୍ୟଂ ବିଧାତଂ, ତାଙ୍କର ସମସ୍ତ ଭକ୍ତଙ୍କର ସତ୍ୟକୁ ରକ୍ଷା କରି ଭଗବାନ ଆବିର୍ଭୂତ ହୋଇଥିଲେ, ଭୀଷ୍ମଦେବ ରୂପରେ ଆବିର୍ଭୂତ ହୋଇଥିଲେ। ସତ୍ୟଂ ବିଧାତଂ ନିଜବୋଧ୍ୟ ଭାସିତଂ ବ୍ୟାପ୍ତିଙ୍କ ଭୂତେଷୁ ଅଫଳେଷୁ ଚାତ୍ମନ, ସମସ୍ତ ତ୍ରିଲୋକରେ ସେ ବ୍ୟାପ୍ତ ହୋଇକି ରହିଛନ୍ତି କିନ୍ତୁ ଅଦୃଶ୍ୟ ରହିଛନ୍ତି। ଅଦୃଶ୍ୟ ତାହା ଅଦ୍ଭୁତ ରୂପ ଉଦ୍ଭବ, ଯଦିଓ ଅଦୃଶ୍ୟ ରହିଛନ୍ତି ବର୍ତ୍ତମାନ ରୂପ ଗ୍ରହଣ କଲେ ଅଦ୍ଭୁତ ରୂପ ନ ସ୍ତମ୍ଭେ ସଭାୟା, ସେହି ସଭା ଭିତରେ ସେଇଠି ସମସ୍ତେ ଆସି ପହଞ୍ଚି ଯାଇଛନ୍ତି, ସେଇଠି ଭଗବାନଙ୍କ ଆବିର୍ଭାବ ହୋଇଛି। ନ ମୃଗ ନ ମାଂସ ନରହରି ରୂପରେ ଆବିର୍ଭାବ ହୋଇଛନ୍ତି ଭଗବାନ ସିଂହଦେବ କି। ତେଣୁ ଏ ଶ୍ଳୋକ ଆମେ ଆଲୋଚନା କରିବା ନାହିଁ, ଥରେ କହିଦେଇଛେ, ତେଣୁ ସମୟ ମଧ୍ୟ ନାହିଁ। ତେଣୁ ଏହିପରି ଭାବରେ ଯେତେବେଳେ ଆସିଲେ ହିରଣ୍ୟକଶିପୁ ଦେଖିକି ପ୍ରଥମେ ଭୟ କରିଗଲା, ଭିତ୍ତି ରୂପ ଏ ରୂପରେ ମୁଁ ଚିନ୍ତା କରିନଥିଲି, ସବୁ ପ୍ରକାର ବର ମାଗିଥିଲି, ମନୁଷ୍ୟ ଦ୍ୱାରା ମରିବି ନାହିଁ, ପଶୁ ଦ୍ୱାରା ମରିବି ନାହିଁ, କିନ୍ତୁ ମନୁଷ୍ୟ ନୁହନ୍ତି ପଶୁ ନୁହନ୍ତି, ବର୍ତ୍ତମାନ ମୋର କ'ଣ ଅବସ୍ଥା ହେବ ଭୟ କରିଗଲେ। କିନ୍ତୁ ଆହୁରି ଅନେକ ବର ମାଗିଛନ୍ତି, ଅପ୍ରତି ମୋ ସହିତ କେହି ଯୁଦ୍ଧ କରିପାରିବେ ନାହିଁ, ଏସବୁ ବର ରହିଛି। ତେଣୁ ଯୁଦ୍ଧ କରିବା ପାଇଁ ଆରମ୍ଭ କରିଗଲେ ତାଙ୍କ ସହିତ। ଭଗବାନଙ୍କର ପ୍ରକୃତରେ ଯୁଦ୍ଧ ମନୋବୃତ୍ତି ଥିବାରୁ ଆଜି ଏ ଲୀଳାଟି ସବୁ ହେଉଛି। ମୂଳ କାରଣ ହେଉଛି ଏଇଟା, ଭଗବାନ ଚାହାନ୍ତି ଯୁଦ୍ଧ କରିବା ପାଇଁ, ତାଙ୍କ ସହିତ କିଏ ଯୁଦ୍ଧ କରିବ, ତାଙ୍କର ଭକ୍ତଙ୍କ ସହିତ ଯୁଦ୍ଧ କରୁଛନ୍ତି, ଆନନ୍ଦ ନେଉଛନ୍ତି ଯୁଦ୍ଧ କରି। ତେଣୁ ଏହିଭଳି ଭାବରେ ଅନ୍ତିମରେ ଭଗବାନ କ'ଣ କଲେ ନା, ହିରଣ୍ୟକଶିପୁ ସେ ଦ୍ୱାର ଦେଶକୁ ଯାଇକରି ନିଜେ ବସି ତାକୁ ଟାଣି ଆଣିଲେ, ଯେମିତି କ'ଣ ଗରୁଡ଼ ମହାସର୍ପକୁ ଆଣେ ସେଇଭଳି ଭାବରେ ଭଗବାନ ଟାଣି ନେଇଗଲେ, ତାଙ୍କୁ ନେଇଗଲେ କୋଳ କରି ବସେଇ ଦେଲେ। ଏବଂ ନଖ ଟଙ୍କା ଅଦ୍ଭୁତ ରହିଛି, ନଖ ରହିଛି ଶିଳା ଟଙ୍କ ନଖାଳେ, ସେଇ ଶିଳା ଟଙ୍କା ବିଧାନ କରିଦେଲେ, ଯେମିତି ଗୋଟେ ଛୋଟ ପିଲା ଦୁବ ଘାସକୁ ଚିରି ଦିଏ, ଭଗବାନ ସେଇଭଳିଆ ଚିରି ଦେଲେ। ଏତେ ଶକ୍ତି ଥିଲା ବ୍ରହ୍ମାଙ୍କର, ସମସ୍ତ ବରକୁ ରକ୍ଷା କରିଛନ୍ତି, ଦିନରେ ମାରିନାହାନ୍ତି କି ରାତିରେ ମାରିନାହାନ୍ତି, ସନ୍ଧ୍ୟାକୁ ମାରିଛନ୍ତି, ଅସ୍ତ୍ରରେ ମାରିନାହାନ୍ତି କି ଶସ୍ତ୍ରରେ ମାରିନାହାନ୍ତି, ଭଗବାନ ନଖରେ ମାରିଛନ୍ତି। ଜୀବନ୍ତ ବସ୍ତୁ ନୁହେଁ କି ମୃତ ବସ୍ତୁ ନୁହଁ, ନଖଟା ଜୀବନ୍ତ ନୁହଁ ମୃତ ନୁହଁ ବସ୍ତୁ ନୁହଁ, ପଶୁ ଦ୍ୱାରା ପଶୁ ନୁହନ୍ତି କି ସେ ମନୁଷ୍ୟ ନୁହନ୍ତି, ନରହରି ରୂପ ଧାରଣ କରିଛନ୍ତି। ଏହିଭଳି ଭାବରେ ସମସ୍ତ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ଭଗବାନଙ୍କୁ ହତ୍ୟା କରିଛନ୍ତି। ତେଣୁ ଯେତେବେଳେ ହିରଣ୍ୟକଶିପୁ ସବୁ ବିଧାରଣ ହୋଇଗଲା, ସମସ୍ତେ ଜୟଧ୍ୱନି ଦେବାକୁ କଲରେ ବସିଲେ, ଜୟ ଭଗବାନ ନୃସିଂହଦେବ କି। ଏହିଭଳି ଭାବରେ ଦେବତାମାନେ ଏମିତି ସେଠି ଶିବ ରହିଛନ୍ତି, ବ୍ରହ୍ମା ରହିଛନ୍ତି, ଲକ୍ଷ୍ମୀଦେବୀ ମଧ୍ୟ ଆସିଛନ୍ତି, ସମସ୍ତେ ସ୍ତୁତି କରୁଛନ୍ତି, କିନ୍ତୁ ଭଗବାନଙ୍କ କ୍ରୋଧ ଶାନ୍ତ ହୋଇପାରୁନାହିଁ। ତେଣୁ ନବମଧ୍ୟାରେ ପ୍ରହ୍ଲାଦର ସ୍ତୁତି ସବୁ ରହିଛି, ଆମେ ଏ ସ୍ତୁତିକୁ ଅଲଗା ଭାବେ ବର୍ଣ୍ଣନା କରିଛେ, ତେଣୁ ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ଦଶମ ଅଧ୍ୟାୟ ଅନ୍ତିମ ଅଧ୍ୟାୟ, 5 ମିନିଟ୍ ଶେଷ କରିବା ସମୟ ହୋଇଯାଇଛି। ତେଣୁ ଦଶମ ଅଧ୍ୟାୟରେ ଭଗବାନ ପ୍ରହ୍ଲାଦ ମହାରାଜଙ୍କର ସ୍ତବ ଶୁଣି ବହୁତ ପ୍ରୀତ ହୋଇଯାଇଛନ୍ତି। ପ୍ରୀତ ହଁ ଭଦ୍ରବତୀ, ଏ ପୁତ୍ର ତୁମ ଉପରେ ମୁଁ ବହୁତ ପ୍ରୀତ ହୋଇଯାଇଛି, ତେଣୁ କୋଳରେ ବସେଇଛନ୍ତି। ପ୍ରହ୍ଲାଦ ତୁମେ କିଛି ବର ଉପରେ ଗ୍ରହଣ କର, ବର ନିଅ, ମୁଁ ତୁମ ଉପରେ ବହୁତ ପ୍ରୀତ ହୋଇଯାଇଛି। ତେଣୁ ଏଇଭଳି ମହାପ୍ରତିପୁର କହୁଛନ୍ତି, ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଆପଣ ମୋତେ ବର ଦେବା ପାଇଁ ଚାହୁଁଛନ୍ତି, ପ୍ରଭୁ ଯେଉଁମାନେ ଭକ୍ତ ତାଙ୍କର ଭକ୍ତି ବଦଳରେ କିଛି ବର ପ୍ରାପ୍ତ ହେବା ପାଇଁ ଚାହାନ୍ତି, ସେମାନେ ପ୍ରକୃତରେ ଭକ୍ତ ନୁହଁ, ସେମାନେ ହେଉଛନ୍ତି ବଣି, ସବେ ନୃତ୍ୟ ସବେ ବଣି, ସେମାନେ ହେଉଛନ୍ତି ବ୍ୟବସାୟୀ, ଏତିକି କଲି ଆଜି 2 ଟଙ୍କାର ଫଳ ଲଗେଇଲି, ପ୍ରଭୁ ମୋତେ 2 କୋଟି ଟଙ୍କାର ଗୋଟେ ଦେବେ, କାର୍ଡ଼ ଦେବେ, ଏ ବଣି ଭଗବାନଙ୍କ ସହିତ ଯଦି ସେଇଟା ମୋତେ ପାରିବ, ସେମାନେ ହେଉଛନ୍ତି ବହୁତ ଉଦାର ଉଦାର ସତୀବିଧା ବଜନ୍ତି ମା ଜନା ସ୍ୱୀକୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନିତ ଭରତ ସବ ଦୁଃଖରେ ପଡ଼ି ମଧ୍ୟ ଯଦି ମୋର ଶରଣ ଯାଉଛି, ସେମାନେ ମଧ୍ୟ ବହୁତ ଉଦାର, ସେମାନେ ବହୁତ ପୁଣ୍ୟବାନ ସ୍ୱୀକୃତି ନ, ସେମାନେ ସବୁ ସ୍ୱୀକୃତିବାନ ବ୍ୟକ୍ତି। ଭଗବାନ ଚାହାନ୍ତି ତେଣୁ 2 ଟଙ୍କା ଦିଏ ପଛକେ, ଭଗବାନ 2 କୋଟି ଟଙ୍କା ମାଗ ପଛେ, କିନ୍ତୁ ଅନ୍ତର୍ଗତ ମାଗ, ଅନ୍ୟ ଦେବତା ସମୟରେ ସେଇଟାକୁ ମାଗ ନା, ଅନ୍ୟ କୋଟି ଦେବତା ମାଗ ନା, ଭଗବାନଙ୍କୁ ମାଗ, ତେଣୁ ପ୍ରହଲାଦ କହୁଛନ୍ତି, ପ୍ରଭୁ ଯଦି ବର ପାଇବା ଚାହୁଁଛନ୍ତି ନା ପୁଅ କ'ଣ ଚାହୁଁଛୁ ନା ପ୍ରଭୁ ଏଇ ବର ଦିଅନ୍ତୁ, ଯଦି ଦାସ୍ୟାସ୍ମି କାମା ବରାସ୍ତ ବରାସ୍ତବ, ପ୍ରଭୁ ଆପଣ ବର ଦେବାରେ ଶ୍ରେଷ୍ଠ ମୁଁ ଜାଣିଛି, ମୋର କାମନା ଯଦି ପୂରଣ କରିବା ପାଇଁ ଚାହୁଁଛନ୍ତି ନା ପୁଅ କ'ଣ ଚାହୁଁଛୁ ନା କ'ଣ କାମନା ବହୁତ ସଂଗ୍ରହ, ପ୍ରଭୁ ମୋର ହୃଦୟ ଭିତରେ କୌଣସି କାମନା ରଖନ୍ତୁ ନାହିଁ, କାମନା ରହିଲେ ସିନା କହିବ ମୋତେ ଏଇଟା ଦିଅନ୍ତୁ ସେଇଟା ଦିଅନ୍ତୁ ସେଇଟା ଦିଅନ୍ତୁ, କୌଣସି କାମନା ରହୁ ନାହିଁ ମୋର, ତେଣୁ ଭବଦସ୍ତୁ ଗୁଣେ ବର, ପ୍ରଭୁ ଏଇ ବର ମାଗୁଛି, ମୋର ହୃଦୟରେ କୌଣସି କାମନା ନ ରହୁ, ନ କାମାଏ ନାଦ କେତୁ ମହାରାଜ ସେଇଭଳିଆ ପ୍ରାର୍ଥନା କରିଥିଲେ। ତେଣୁ ଭଗବାନ ବହୁତ ପ୍ରୀତ ହୋଇଗଲେ, କହିଲେ ପୁତ୍ର ତୁ ନ ମାଗିଲେ ମଧ୍ୟ ମୁଁ ତୋ ସମଗ୍ର ପୃଥିବୀର ସମଗ୍ର ବିଶ୍ୱର ତୁ ସମ୍ରାଟ ହୋଇକି ରହିବୁ, ଗୋଟିଏ ମନ୍ମନ୍ତ୍ର ପର୍ଯ୍ୟନ୍ତ ଗୋଟିଏ ମନ୍ମନ୍ତ୍ର ପର୍ଯ୍ୟନ୍ତ ରହିବୁ ଏବଂ ମୋର କଥା ଶ୍ରବଣ କରିବୁ। ଏହି ଶ୍ଳୋକଟି କହିବା, ମୋର କଥା ଶ୍ରବଣ କରିବୁ, ତୋର କୌଣସି ଇଏ ଦ୍ୱାରା ଅଭିଭୂତ ହେବୁ ନାହିଁ। ତେଣୁ ଏଇଠି ଭଗବାନ ଅନ୍ତିମରେ କହିବେ ସେ କଥା, ଏ ଯେଉଁ ମୋର ଭକ୍ତ ହେଇକି ରହିବୁ, ସେ ଶ୍ଳୋକଟି ରହିଛନ୍ତି, ସେ ଶ୍ଳୋକଟି ହେଉଛି କ'ଣ ଯେ ଭଗବାନ କହୁଛନ୍ତି ଯେ ତୁ ମୋର ସବୁବେଳେ କ'ଣ ମୋ କଥା ଯିଏ ଶ୍ରବଣ କରିବ ତାପରେ ପ୍ରହଲାଦ କହିଲେ ପ୍ରଭୁ ମୋତେ ଯଦି ବର ଦେବା ପାଇଁ ଚାହୁଁଛନ୍ତି ପ୍ରଭୁ ମୋର ପିତା ଆପଣଙ୍କ ପ୍ରତି ବହୁତ ଅପରାଧ କରିଛନ୍ତି ତାକୁ କ୍ଷମା କରିଦିଅନ୍ତୁ। ତେଣୁ ଭଗବାନ କହିଲେ ପୁତ୍ର ତ୍ରିଶପ୍ତମୀ ପିତା ବୋଧ ତୁମେ ତୁମର ପିତାଙ୍କ କଥା କ'ଣ କହୁଛ, 21 ବର୍ଷ ଧରି ସେମାନେ ପବିତ୍ର ହୋଇଯାଇଛନ୍ତି, କାରଣ ଯଦି ସାଦୃଶ୍ୟ କୁଳେ ଯାଆନ୍ତ ଭଗବାନ କୁଳ ପାବନ ତୁମ ଭଳି କୁଳ ପାବନ କୁଳ ପବିତ୍ର କରିବ, ତେଣୁ 21 ବର୍ଷ ଧରି ପବିତ୍ର ହୋଇଯାଇଛନ୍ତି ଏବଂ ଯେଉଁମାନେ ଏ କଥା ଶୁଣିବେ ସେମାନେ ମଧ୍ୟ ପବିତ୍ର ହୋଇଯିବେ। ସେମାନେ ଯେଉଁ ଆମେ ଭଗବାନ ଅନ୍ତିମରେ ସେଇଟା କହିବେ, ନାରଦଜୀ ତା ଭିତରେ କହିଛନ୍ତି ଏହିଭଳି ଭାବରେ କହି ଭଗବାନ ଯେଉଁ ସବୁ ଲବ୍ଧ ଭଗବାନ କହିବେ, ତାପରେ ସବୁ ଦେବତାମାନେ ତାକୁ ସ୍ତୁତି କରିବେ, ଭଗବାନ କହିବେ ବ୍ରହ୍ମାକୁ ବ୍ରହ୍ମା ତୁମେ ଏଭଳି ବର ଆଉ ଦେବ ନାହିଁ ହିରଣ୍ୟକଶିପୁକୁ, ଏଇଭଳି ଭାବରେ କହି ଭଗବାନ ବିଦାୟ ନେବେ ଅନ୍ତର୍ଧ୍ୟାନ ହୋଇଯିବେ। ତା ପୂର୍ବରୁ ସେ କହିବେ ଯେ ଯେଉଁମାନେ ମାଞ୍ଚ ଚଞ୍ଚ ଯେଉଁମାନେ ଏସବୁ ଶ୍ରବଣ କରିବେ ସେମାନେ କର୍ମ ପାଶରୁ ମୁକ୍ତ ହୋଇଯିବେ। ଭଗବାନ ନିଜେ କଥା କହୁଛନ୍ତି, ସେଠୁ କହିଛନ୍ତି ପାଉ ଶେଷପଟି, ତେଣୁ ଏକଥା ଶୁଣିଲା ପରେ ଭଗବାନ ଚାଲିଯିବେ। ବ୍ରହ୍ମା ଆଦି ଦେବତାମାନେ ସେ ସମୟରେ ପ୍ରକୃତରେ କାବ୍ୟ ଶୁକ୍ରାଚାର୍ଯ୍ୟ କଥା କହିଲେ, ଶୁକ୍ରାଚାର୍ଯ୍ୟ ମଧ୍ୟ ଆସି ପ୍ରହ୍ଲାଦକୁ ଅଭିଷେକ କରିଛନ୍ତି, ରାଜ୍ୟାଭିଷେକ କରିଛନ୍ତି ଏବଂ ପ୍ରହ୍ଲାଦ ମହାରାଜ ସମସ୍ତଙ୍କୁ ବିଦାୟ ପ୍ରଦାନ କରିଛନ୍ତି। ଏଭଳି ଭାବରେ ପ୍ରହ୍ଲାଦ ମହାରାଜ ରାଜଶାସ ଚାଲିଛି, ବହୁତ ବଡ଼ ଫିଷ୍ଟ ହେଇଛି, ଆଜି ଆମେ ସେ ଫିଷ୍ଟ ବର୍ତ୍ତମାନ ପାଇବା। ତେଣୁ ସବୁ ଗଲା ପରେ ନାରଦମାନେ କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ଏହିଭଳି ଭାବରେ ହିରଣ୍ୟକ୍ଷ ଏବଂ ହିରଣ୍ୟକଶିପୁ ଉଦ୍ଧାର ପାଇଥିଲେ ଭଗବାନ ଦ୍ୱାରା, ସେମାନେ ପ୍ରକୃତରେ ଜୟ ବିଜୟ ଥିଲେ, ହିରଣ୍ୟକଶିପୁ ହେଉଛି ଜୟ, ହିରଣ୍ୟକ୍ଷ ହେଉଛନ୍ତି ବିଜୟ, ଏମାନଙ୍କ ପ୍ରକୃତରେ ଜୟ ହୋଇଛି, ଆଜି ଭଗବାନଙ୍କ ଦ୍ୱାରା ମୃତ୍ୟୁବରଣ କରି ତାଙ୍କୁ ଜୟ ହୋଇଛି। ତେଣୁ ଇଏ ହେଉଛି ସତ୍ୟଯୁଗର ଘଟଣା, ତ୍ରେତାୟୁଗରେ ସେମାନେ ଭଗବାନ ରାମଚନ୍ଦ୍ରଙ୍କ ସହିତ ସାଙ୍ଗରେ ଆସି ଯୁଦ୍ଧ କରିବେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଏବଂ ଭଗବାନ ରାବଣ ତାକୁ ଉଦ୍ଧାର କରିବେ, ତାଙ୍କୁ ଜୟ କରି ତାଙ୍କ ଜୟ ପ୍ରଦାନ କରିବେ। ତାପରେ ପୁଣି ସେ ଦ୍ୱାପର ଯୁଗରେ ଶିଶୁପାଳ ଦନ୍ତପକ୍ଷ ରୂପରେ ଆସିବେ ଏବଂ ଭଗବାନ କୃଷ୍ଣ ତାଙ୍କୁ ଦେଖିଲ ବର୍ତ୍ତମାନ ଶିଶୁପାଳ ହେଉଛନ୍ତି ସେହି, ବର୍ତ୍ତମାନ ସେ ଉଦ୍ଧାର ପାଇବେ, ଭଗବାନଙ୍କ ସାରୁପ୍ୟ ବୃତ୍ତି ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ସୁନ୍ଦର ଭାବରେ କଥା କହିଛନ୍ତି। ତେଣୁ ଯେଉଁମାନେ ନାରଦମୁନି ସେ କଥା କହୁଛନ୍ତି, ଯେଉଁମାନେ ଏଇ କଥା ଶ୍ରବଣ କରିବେ ସେମାନେ ସେମାନେ ଜୟ ଏତତ୍ ପୁଣ୍ୟମାଖ୍ୟାନ ବିଷ୍ଣୁ ବୀର୍ଯ୍ୟ ବହୁମୋହିତ କୀର୍ତ୍ତୟ ଶ୍ରଦ୍ଧା ଶ୍ରୁତିଆ କର୍ମ ପାଶେ ବିମୁଚ୍ୟତେ। ଯେଉଁମାନେ ଏହି ପୁଣ୍ୟ ଆଖ୍ୟାନ ଭଗବାନ କଥା ଶ୍ରବଣ କୀର୍ତ୍ତନ ପୁଣ୍ୟ ଶ୍ରବଣ କୀର୍ତ୍ତନ ଏ ଆଖ୍ୟାନକୁ ଯେଉଁମାନେ ଶ୍ରବଣ ବିଷ୍ଣୁ ବୀର୍ଯ୍ୟ ବହୁମୋହିତ କିନ୍ତୁ କଥା ଏ ବିଷ୍ଣୁଙ୍କର ଶକ୍ତି ଏତେ ରହିଛି, ବିଷ୍ଣୁ ବୀର୍ଯ୍ୟ ପ୍ରବୃହିତ, ତେଣୁ କେତେ ଶ୍ରଦ୍ଧା ଯେମିତି ଗୋଟେ କୀର୍ତ୍ତନ କରିବେ ବା ଯେଉଁମାନେ ଶ୍ରବଣ କରିବେ ଶୁଦ୍ଧା କର୍ମ ପାଶେ ବିମୁଚ୍ୟତେ, ସେମାନେ କର୍ମ ବନ୍ଧନ ମୁକ୍ତ ହେଇ ସେମାନେ ପବିତ୍ର ହେଇଯିବେ। ଯେଉଁଭଳି ଭାବରେ ପବିତ୍ର ହୋଇଗଲେ ତାଙ୍କର 21 ବର୍ଷ ଧରି ପବିତ୍ର ହୋଇଗଲେ କାରଣ ଆମେମାନେ ମଧ୍ୟ ସେହି କଥା ଶ୍ରବଣ କରି ପବିତ୍ର ହୋଇଗଲେ ଆଜି 12 ଦିନ ଧରି ଆମେ ସବୁ ଶ୍ରବଣ କଲେ ଭଗବାନ କୃଷ୍ଣଙ୍କ କଥା, ସେମାନେ ମଧ୍ୟ ପବିତ୍ର ହୋଇଗଲେ। ତେଣୁ ସେ କହୁଛନ୍ତି ଏତାଜ ଆଦି ପୁରୁଷ ମୃଗେନ୍ଦ୍ର ଲୀଳା ଦୈତେନ୍ଦ୍ର ଦୂତପଦ ବଧନ ପ୍ରୟତ ପଠେ ଦୈତ୍ୟାତ୍ମଦସ୍ୟ ଶତାଂ ପ୍ରବରସ୍ୟ ପୁଣ୍ୟ ଶ୍ରୁତ୍ୱା ଅନୁଭାବ ଆକୃତ ଭୟ ମେଇତି ଲୋକ। ପବିତ୍ର ହୋଇଗଲେ କ'ଣ ତାଙ୍କର ସ୍ଥିତି ହେବ ନା, ଏତଦ ଆଦି ପୁରୁଷସ୍ୟ ଭଗବାନ ଆଦି ପୁରୁଷ ଗୋବିନ୍ଦ ଆଦି ପୁରୁଷ ତାଙ୍କର ମୃଗେନ୍ଦ୍ର ଲୀଳା ଭଗବାନ ଏ ଗୋଟେ ମୃଗେନ୍ଦ୍ର ହିରଣ୍ୟକଶିପୁ କ'ଣ ହରି କ'ଣ ନରହରି ରୂପରେ ଆସିଥିଲେ, ମୃଗେନ୍ଦ୍ର ଲୀଳା ଧାରଣ କରିଥିଲେ। ଦୈତେନ୍ଦ୍ର ଦୂତପଦ ବଧନ ଦୈତେନ୍ଦ୍ର ହିରଣ୍ୟକଶିପୁ ଏବଂ ତାଙ୍କର ସୈନ୍ୟମାନଙ୍କୁ ବଦ୍ଧ କରିଥିଲେ। ପ୍ରୟତ ପଠେ ଯେଉଁମାନେ ପ୍ରଯତ୍ନ କରି ଚେଷ୍ଟା କରି ପାଠ କରନ୍ତି, ଆଜି ଆମକୁ ଭଗବାନ କୃପା କରିଛନ୍ତି ଯେଉଁଥିପାଇଁ କି ଆମେ ପ୍ରଯତ୍ନ କରିଛେ ଚେଷ୍ଟା କରିକି ପାଠ ପଢ଼ିଛେ, ତେଣୁ ଭଗବାନ ସମୟ ଦେଲେ ଅଧିକା ସମୟ ମଧ୍ୟ ଦେଲେ ତଥାପି ସାରିବା ପାଇଁ ନା 9ଟା ମଧ୍ୟ ଢଣ୍ଡା ପାଇଁ ଚିନ୍ତା କରିଯାଇଥାନ୍ତା। ତେଣୁ ଭଗବାନଙ୍କର କୃପା ଯେଉଁମାନେ ପାଠ କରିବେ ଏବଂ ଦୈତ୍ୟାତ୍ମଜସ୍ୟ ଦୈତ୍ୟାତ୍ମ ଦୈତ୍ୟ ଆତ୍ମଜ ଦୈତିଙ୍କର ଆତ୍ମଜ ଯିଏକି ଏଇ ହିରଣ୍ୟକଶିପୁ ତାଙ୍କର ଶତାଂ ପ୍ରବରସ୍ୟ ପୁଣ୍ୟ ଏ ଶତାଂ ଭଗବାନଙ୍କର ଭକ୍ତ ହେଉଛନ୍ତି ଶତାଂ ପ୍ରବର ପ୍ରହ୍ଲାଦ ଏ କଥା ଯେଉଁମାନେ ଶ୍ରବଣ କରିବେ ପୁଣ୍ୟ ଶୁଦ୍ଧା ଯେଉଁମାନେ ପଠନ କରିବେ ଯେଉଁମାନେ ଶ୍ରବଣ କରିବେ ଅନୁଭାବମ୍ ଆକୃତ ଭୟମ୍ ସେମାନେ ମଧ୍ୟ ଭୟ ମୁକ୍ତ ହେଇଯିବେ। ପ୍ରହ୍ଲାଦ ଯେଉଁଭଳି ଭାବରେ ଭୟହୀନ ହୋଇଯାଇଥିଲେ ଏତେ ଭୟାନକ ପରିସ୍ଥିତିରେ, ସେହିଭଳି ଭାବରେ ଅନ୍ତିମ ଭୟ ହେଉଛି ମୃତ୍ୟୁ ଭୟ, ମୃତ୍ୟୁରେ ମଧ୍ୟ ସେମାନେ ଭୟ କରିବେ ନାହିଁ, ମୃତ୍ୟୁ ସମୟରେ ମଧ୍ୟ ସେମାନେ ଭୟଭୀତ ହେବେ ନାହିଁ। ତେଣୁ କ'ଣ ହେବ ନା ଲୋକମ୍ ଭଗବଧାମକୁ ସେମାନେ ଗମନ କରିବେ, ଭଗବଧାମ ଯିବେ ସେମାନେ ଭଗବାନଙ୍କୁ। ତେଣୁ ଏପରି ଭାବରେ ଭଗବାନଙ୍କର କୃପାରୁ ଭକ୍ତମାନ କୃପାରୁ ଗୋପାଳଙ୍କ କୃପାରୁ ଗୁରୁଦେବ କୃପାରୁ ବୈଷ୍ଣମାନ କୃପାରୁ ଆଜି ପ୍ରକୃତରେ ଆମର କଥା 7 ଦିନ କହିଥାନ୍ତେ, କିନ୍ତୁ ଭଗବାନ ଚାହୁଁଥିଲେ 12 ଦିନ ଧରି, ତେଣୁ ଏଭଳି ବ୍ୟବସ୍ଥା କଲେ ଆମ ଟିକେଟ୍ କ୍ୟାନସଲ୍ କରିଦେଲେ। ରବିବାର ଦିନ ଆମେ କରିଥିଲୁ ପଳେଇ ଯିବା ପାଇଁ, ଶନିବାର ଦିନ କଥା ସାରିଥାନ୍ତୁ, କିନ୍ତୁ ଭଗବାନ କହିଲେ ନା ନା ଆମର ଦୁଇଟା ପ୍ରୋଗ୍ରାମ୍ ଅଛି, କ'ଣ ଗତକାଲି ଆଉ ଆଜି ଦୁଇଟା ପ୍ରୋଗ୍ରାମ୍ ଅଛି ତୁମେ ରହ। ତେଣୁ ଏଇ 12 ଦିନ ପର୍ଯ୍ୟନ୍ତ ଆମର କଥା ଚାଲିଲା, ପ୍ରକୃତରେ ସେ କଥା ନଥିଲା, ଭଗବାନ ଚାହୁଁଥିଲେ ଏଇ କଥା ଶୁଣିବା ପାଇଁ। ତେଣୁ ଭଗବାନ କୃଷ୍ଣଦେବ ପାଦପଦ୍ମରେ, ପ୍ରହ୍ଲାଦ ମହାରାଜଙ୍କ ପାଦପଦ୍ମରେ, ଗୋପାଳ ପାଦପଦ୍ମରେ, ଗୁରୁଦେବ ପାଦପଦ୍ମରେ ମୋର ପ୍ରଣତରି ବେଦନ କରୁଛି ଏବଂ ପ୍ରାର୍ଥନା କରୁଛି ସେ ଆମକୁ ଏଇଭଳି ଭାବରେ କୃପା କରନ୍ତୁ, ଯାହାଫଳରେ କି ଆମେ ତାଙ୍କର ଏଇ ବୀର୍ଯ୍ୟବତୀ କଥା ଶୁଣିବା ପାଇଁ କହିବା ପାଇଁ ଶକ୍ତି ପାଉ ବା ସୁଯୋଗ ପାଉ। ଏଥିପାଇଁ ଆମର କଥା କରି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ ଗୌରବକୁନ୍ଦ କି ତାଇ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।
ସେୟାର କରିଦେବ ସେୟାର କରିଦେବ।